ସାଧନ ଭଜନ କରିଛନ୍ତି ବା ଏତେ ସ୍ମରଣ କରିଛନ୍ତି, ତାର ଫଳ ମୋତେ ପ୍ରଦାନ କରିବାକୁ ପଡିବ। ସେଦିନ ସଖାମାନଙ୍କର କହିଛନ୍ତି, ଆମକୁ କ୍ଷୁଧା ଲାଗୁଛି, କୃଷ୍ଣ ଆଗେ ପ୍ରାପ୍ତାଙ୍କର ପତିମାନଙ୍କ ପାଖକୁ ପଠେଇଛନ୍ତି। ତପ ବିଦ୍ୟା ଧର୍ମ ଆଦିରେ ଅତ୍ୟନ୍ତ ପ୍ରବୀଣ, ଯଜ୍ଞାଦି କର୍ମରେ ଅତ୍ୟନ୍ତ ପ୍ରବୀଣ, କିନ୍ତୁ ସେମାନେ କୃଷ୍ଣଙ୍କର ଆମ ହୃଦୟରେ କୃଷ୍ଣଙ୍କ ପ୍ରତି ମମତା ନାହିଁ, ଭକ୍ତି ନାହିଁ। ଏ ଭକ୍ତି ଯୋଗର ଗୋଟେ ବଡ ରହସ୍ୟ ଗୋଟେ ରହିଛି, ସାଧନ ଭଜନର ଗୋଟେ ପ୍ରାଣ ରହିଛି। ଯେମିତି ଆମ ଦେହଟା ଅଛି, ଆମ ଦେହର ଗୋଟେ ପ୍ରାଣ ରହିଛି, ପ୍ରାଣବାୟୁଟା, ସେଟା ଆମେ ଦେଖିଲୁଛି ପ୍ରାଣବାୟୁଟା ଅଛି ବୋଲି ଆମ ସାଧନ ଭଜନର ଗୋଟେ ପ୍ରାଣ ରହିଛି। ସାଧନ ଭଜନର ପ୍ରାଣ ହେଲା ଏଇ ମମତା, ସ୍ନେହ ମମତା। ଆଉ ଏଇ ଯୋଉ ସ୍ନେହ ମମତା ସାଧନ ଭଜନର ଯୋଉ ଜୀବନ, ଏଇଟା ସାଧୁ ସଙ୍ଗରେ, ଯେହେତୁ ଆମର ଆମର କେବଳ ଦେହ ଦୈହିକ ବସ୍ତୁ ପ୍ରତି ସ୍ନେହ ମମତା ଅଛି, ଭଗବାନ ପ୍ରତି ନାହିଁ, କେବଳ ସାଧୁ ସଙ୍ଗ କରିକି ଆମେ ଏଟାକୁ ବଢେଇବା ମମତାଟା ଭଗବାନ ପ୍ରତି। ଏଥିପାଇଁ ସବୁ ସେବାର ବ୍ୟବସ୍ଥା କରାଯାଇଛି, ନାମର ବ୍ୟବସ୍ଥା, ସବୁ ପ୍ରକାର, କେବଳ ଗୋଟେ ମମତ୍ଵ ଭାବନା ଆସିବା। ଭକ୍ତିଯୋଗରେ ଜୀବନ ହେଲା ମମତ୍ଵ, ମୋର ଯେମିତି ସଂସାର ବୁଝିବ, ଯିଏ ନିଜର କରିପାରୁଛି ସଂସାର ସିଏ ସୁଖ ପାଉଛି, ଯିଏ ନିଜର କରିପାରୁନି, ଯେମିତି ସ୍ତ୍ରୀଟା ଖରାପ, କିନ୍ତୁ ସ୍ୱାମୀ ତାକୁ ନିଜର କରୁନି ଯେ ହଉ ଖରାପ ହେଲେ ବି କଣ କରିବି, ମୋ ସ୍ତ୍ରୀ ତ ସେ ନିଜର କରିଦଉଛି, ତା ପରିବାରଟା ଜାଣିଛି, କିଛି ବି ସୁଖ ପାଉଛି, ଯିଏ ନିଜର ନ କରିପାରୁଛି ସେ ସଂସାର ବି ଟିକି ପାରୁନି, ଭଗବାନ ପାଖରେ କେମିତି ଟିକି, ଭଗବାନ ଦଉଛନ୍ତି ଆବସଲ୍ୟୁଟ ଅଭ୍ୟ ସତ୍ୟ, କୌଣସି ଜିନିଷ ଅଫିସିଆଲି ଚଳିବନି, ତାଙ୍କୁ ପୁରା ନିଜର କରିବାକୁ ପଡିବ, ଯେକୌଣସି ସେବା ଯେକୌଣସି ଆମେ ଯାହା କରିବା ସବୁ ନିଜର ଭାବିକି, ସେଟା ଯଦି ନ ହେଇପାରିଲା କୃଷ୍ଣ ଜାଣିଦେବେ, ଆଉ ଆମ ସହିତ ଆମର ପ୍ରାଣ ରହିଲାନି, ଆମେ ଭକ୍ତି କରୁଛେ ସାଧନ କରୁଛେ, ସବୁ ସମସ୍ତେ ମୋର ସାଧନ କରିବା ପାଇଁ, ମୁଁ ଏତେ ଜପ କଲେ ମୋର ଏହା କରିଦେଲେ ମୋର ଏମିତି ହେଇଯିବ, ଭକ୍ତି ନାହିଁ ସେମିତି ଠିକ, ଏଟା କରି ଏଟା ଭଲ, କିଛି କ୍ଷତି ନୁହେଁ, ଜଣେ ସାଧନ ସ୍ପୃହ ଆସିବା ଭଲ, କିନ୍ତୁ ମନେ ରଖିବା ଦରକାର ତାର ଗୋଟେ ଜୀବନ ରହିଛି। ସାଧନ ବହୁତ ସାଧନ କଲାପରେ ବି ତୁମର ଅହଙ୍କାର ବି ଆସିପାରେ, କିମ୍ବା ସାଧନ କଲାପରେ ବି ତୁମେ ବହୁତ ସାଧନ କଲାପରେ ବି ତୁମେ ଭକ୍ତି ଉପରେ ସନ୍ଦେହ ବି କରିପାର, ମୁଁ ଏତେଦିନ ସାଧନ କରି କାହିଁ କିଛି ହଉନି, ଗୁରୁ ବୈଷ୍ଣବ ଉପରେ ସନ୍ଦେହ ଆସିପାରେ, ସାଧନର କୃଷ୍ଣ ବସନ ହୁଅନ୍ତି, ସାଧନ କରାଯାଉଛି କେବଳ ନିଜର ଶୁଦ୍ଧତା ପାଇଁ, କିନ୍ତୁ ସାଧନରେ ଶୁଦ୍ଧତା ଆସିବା ପାଇଁ ବି ମମତ୍ଵ ଭାବନା ଦରକାର, ଭଲ ଭାବନା ଦରକାର, ଏଟା ବହୁତ ବଡ ଇମ୍ପୋର୍ଟାଣ୍ଟ ଜିନିଷ। ଏମାନଙ୍କର ଥିଲା ନା ପତ୍ନୀମାନଙ୍କର, ଯଜ୍ଞ ପତ୍ନୀମାନଙ୍କର ନିଜସ୍ୱ ଭାବନା କୃଷ୍ଣଙ୍କ ପ୍ରତି। ସଖମାନଙ୍କର କ୍ଷୁଧା କଥା କହିଛନ୍ତି, ଆମକୁ କ୍ଷୁଧା ଲାଗୁଛି, ଆମକୁ ଶାନ୍ତିକର ପଠେଇଥିଲେ, ତାଙ୍କ ଜାଙ୍ଗିକ ବ୍ରାହ୍ମଣ ମାନଙ୍କ ପାଖକୁ ପଠେଇଲେ, ଖାଲି ଶୁଣୁଥିଲେ ଆମେ, ଅତ୍ୟନ୍ତ ପଣ୍ଡିତ ସେମାନେ, ଧର୍ମ ବିଦ୍ୟା ସବୁ ବହୁତ ଗୁଣ ଅଛି ଜଗତରେ, ଗୁଣର ପ୍ରଶଂସାଟା ବହୁତ, ଦୋଷଟା କିଏ ଭଲ ପାଆନ୍ତିନି, ସମସ୍ତେ ଗୁଣର ପ୍ରଶଂସା କରନ୍ତି, କିଏ ସତ୍ୟ କହୁଛି କିଏ ଭଲ ଲୋକ, ତାର ଗୁଣର ପ୍ରଶଂସାଟା ସମସ୍ତେ ଗୁଣୀ ଲୋକକୁ ଭଲ ପାଆନ୍ତି, କିନ୍ତୁ ଏ ଯୋଉ ପ୍ରାକୃତ ଗୁଣର ଅବସ୍ଥା ଠାରୁ ଆଉ ଗୋଟେ ଗୁଣ ଅଛି, ଯୋଉ ନିର୍ଗୁଣ ଅବସ୍ଥାଟା, ଏଟା ଆମେ ଦେଖିପାରୁନୁ, ଯଦି ଦେଖିପାରୁନୁ ତାର ପ୍ରଶଂସା ଜଗତରେ ନାହିଁ, ଏଠି ଗୁଣର ପ୍ରଶଂସା ଅଛି। ତିନି ଗୁଣ ଭିତରେ ଯେ ସତଗୁଣ ଗଲା, ଭଲ ଶାନ୍ତ ଶିଷ୍ଟ ଭଦ୍ର ସରଳ, ଆମେ ତାକୁ ଭଲ ପାଉଛେ, ହଁ ପିଲାଟି ଭଲ ପିଲାଟି ଶାନ୍ତ ଶିଷ୍ଟ, କିନ୍ତୁ ଗୁଣାତୀତ ଯୋଉ ଜିନିଷଟା, ସେଟା ଆତ୍ମାର ପ୍ରକୃତ ଆନନ୍ଦ ସ୍ଥିତି, ସେଟା ଆମେ ଦେଖିପାରୁ, ନିର୍ଗୁଣ ଅବସ୍ଥାରେ ଯୋଉ ଆନନ୍ଦଟା ମିଳେ ସେ ସ୍ଥିତିରେ, ସେଟା ଆମେ ଜାଣିପାରୁ, ସେଟା ପୂର୍ଣ୍ଣ ଶରଣାଗତି ଜଣଙ୍କୁ ଗଲା ପରେ ତାର ସେ ଗୁଣ ଗୁଡ଼ିକ ସବୁ ପ୍ରକଟ ହବ, ପୂର୍ଣ୍ଣ ଶରଣାଗତ ହେଲା କୃଷ୍ଣ, କମ୍ପ୍ଲିଟ୍ ଡିପେଣ୍ଡେଣ୍ଟ ସ୍ୱ, ପୁରା ସମ୍ପୂର୍ଣ୍ଣ ଶରଣାଗତ କୃଷ୍ଣଙ୍କ ଉପରେ, ସମ୍ପୂର୍ଣ୍ଣ ସାଧନ ଭୋଜନଠୁ ଆରମ୍ଭ କରି ଜୀବନର ସବୁକିଛି ଯୋଜନା ତାଙ୍କ କୃଷ୍ଣଙ୍କ ଜନ୍ମରେ ସେ ସମର୍ପଣ କରିଦେଇଛି। ସେ ଡିଫରେଣ୍ଟ ଆମେ ଦେଖିପାରିବା, ଆମେ ବିଭିନ୍ନ ବିଭିନ୍ନ ଯେମିତି କାଲି ଶୁଣୁଥିଲେ ନା, କେତେ ସରଳ ସେମାନଙ୍କୁ, ମାନେ ସଖାମାନେ ଭଗବାନ ପାଖରେ ଏତିକି ରୁହନ୍ତି, ଭଗବାନ ପ୍ରଭୁଙ୍କ ପାଖକୁ ଆମେ ଯିବାକୁ ହେଲେ ଆମେ ଯଦି ପ୍ରାକୃତ ଗୁଣ ଗୁଡ଼ିକ ବିଚାର କରି ଆମକୁ ନିରାଶ ଲାଗିବ, ଆମେ ସେଥିରେ ନିରାଶ ଲାଗୁଛି ନା, ଆଉ ସାଧନ ଭୋଜନ କେତେଦିନ କଲାପରେ ଗୋଟେ ଭକ୍ତ ନିରାଶ ହେଉଛି, ମୋର ତ ଗୁଣ କିଛି ପରିବର୍ତ୍ତନ ବୋଲି, ମୋର ତ ସ୍ୱଭାବ ତା ହବନି, ତୁମର ତୁମର ସାଧନ ଭୋଜନ କିଛି ବଳ ନାହିଁ, ତୁମେ କରିପାରିବନି, ତୁମେ ହବନି, ତୁମେ କିଛି କରିଦେଇକି ତୁମେ ଏଟାକୁ ଚେଞ୍ଜ କରିବ ନା, ଏଇଟା ସେ ଜିନିଷ ନୁହେଁ। ଆମର ଗୁଣଟା କାମ କରୁଛି, କେଉଁ ଗୁଣ, ତିନି ଗୁଣଟା କାମ କରୁଛି ନା, ମାୟା ଶକ୍ତିଟା କାର୍ଯ୍ୟ କରୁଛି, ମାୟା ଶକ୍ତିର ପ୍ରଭାବ ଆମର ଶରୀର ଉପରେ ଥିଲା ପର୍ଯ୍ୟନ୍ତ ଆମର ଯେ ଗୁଣଟା ଅଛି ସେଟା ବି ମାଇକ ଗୁଣ। ଯେମିତି ଜଣେ ଭଦ୍ର ଦେଖିବ, ବହୁତ ଲୋକ ବହୁତ ଭଦ୍ର, କଥା ଭାଷା ବହୁତ ସୁନ୍ଦର, ତା ମାନେ ଆମେ କଣ କହୁଛେ, ଭଲ ଲୋକ ବୋଲି କହୁଛେ, କିନ୍ତୁ ସେଟା ମାଇକ ଗୁଣ, ତା ଅନ୍ତର, ତା ଅନ୍ତରରେ ଟିକେ ମାଶ୍ଚର୍ଯ୍ୟତା କାପ୍ରତି ଥିବ, ଈର୍ଷା କାପ୍ରତି ଥିବ, ହିଂସା କାପ୍ରତି ଥିବ, ମାନେ ସେ ଜଗତ ଗାଇଲା କାହିଁ, ବାହାରଟା ଯଦି ଏତେ ସୁନ୍ଦର, ଭିତରଟା ତାର ଏତେ ସେତିକି ସୁନ୍ଦର, ତାହେଲେ ସେ ଜଗତକୁ ଆସିଛି କେମିତି, ବାହାରେ ବହୁତ ଭଲ, ସେଟା ସଂସ୍କାର ଭଲ, କିନ୍ତୁ ସେଟା ମାଇକ ଗୁଣ, ସେଟା ସବୁବେଳେ ରହିବ ବୋଲି ବିଶ୍ୱାସ କରାଯାଇପାରେ, ସେଟା ମାଇକ ଗୁଣ। ଭକ୍ତି ଦେବୀ ବିନା, ଭକ୍ତି ମହାରାଣୀଙ୍କର କୃପା ବିନା ଅନ୍ୟ ସମସ୍ତ ଗୁଣର ସ୍ଥାୟୀତ୍ୱ ନାହିଁ, ସ୍ଥିରତା ନାହିଁ, ଆଜି ଅଛି ଆଉ କିଛି ଦିନ ପରେ ବଦଳିଯିବ, କିଛି ଗ୍ୟାରେଣ୍ଟି ଦେଇପାରିବ। ଜଗତରେ କୋଉଟା ପ୍ରଶଂସା? ଗୁଣର ପ୍ରଶଂସା ସବୁବେଳେ। ନିର୍ଗୁଣ ବ୍ୟକ୍ତିରେ ଜାଣୁଛି କି ସେ ଅର୍ଜୁନ ପଚାରିଦେଲା ନା, ହଉ କିଏ ଲିଙ୍ଗେଇ ପଚାରିଛନ୍ତି ନା, କଣ ଚିହ୍ନ ମତେ କୁହନ୍ତୁ ନିର୍ଗୁଣ ଯିଏ ନିର୍ଗୁଣ ସ୍ଥିତିରେ ଯିଏ ଅଛନ୍ତି, ଯିଏ ଗୁଣାତୀତ ପୁରୁଷ, ତା ଲକ୍ଷଣ କଣ କୁହନ୍ତୁ? ଗୁଣାତୀତ ପୁରୁଷ ଲକ୍ଷଣ କହୁଛି, ଆଉ ମୁଁ ଗୁଣ ଭିତରେ ରହୁଛି ନା ମୁଁ ଜାଣିପାରୁଛି। ଆପଣ ତ ଜାଣିଛନ୍ତି ଗୁଣାତୀତ ପୁରୁଷ ଲକ୍ଷଣ କଣ, ତାଙ୍କର ଲକ୍ଷଣଟା ମତେ କୁହନ୍ତୁ, ମୁଁ ଶୁଣିବି। ସେଠି ଭଗବାନ ସେଠି କହିଲେ ଉଦାସୀନ ବଦାସୀନ କହିଲେ, ସେ ଶୋକ ଗୁଡିକ କତବ୍ୟଥା କେତେ କେଉଁ ଲେବର ତୁମେ ହେଠୁ ଚିନ୍ତା କରି ଦେଖି ଗୋଟିଏ ଶ୍ଳୋକ କାଢିଲ, ସେ ଶ୍ଳୋକ ଉଦାସୀନ ସେ ଶବ୍ଦ ଅଛି ସବୁବେଳେ ଉଦାସୀନ ରହିବ। ଭୌତିକ କର୍ମ ପ୍ରତି, ଭୌତିକ ଜଗତ ପ୍ରତି, ମାନବ ପ୍ରତି ଉଦାସୀନ ରହିବ, କିଛି ରିଆକ୍ସନ ଦେବା ଉଦାସୀନ କ'ଣ ବୁଝିପାରୁଛ କି ନାହିଁ? ତୁମକୁ ଗାଳି ଦେବ ବଦମାସ, ଗାଳି ଦେଲା ପରେ ତାପରେ ତୁମେ ଉଦାସୀନ ଦେବ, ତୋର କିଛି ପ୍ରତିକ୍ରିୟା ଆସିବ, ଏଇଟା ହବ କି? ସମ୍ମାନ ଦେଲେ ତୁମ ପ୍ରତିକ୍ରିୟା ଆସିବ କି ଅପମାନ କଲେ ପ୍ରତିକ୍ରିୟା ଆସିବ? ଭୌତିକ କର୍ମ ପ୍ରତି ଜଣେ ଉଦାସୀନ ରହିବ।
ଅର୍ଜୁନ
ପ୍ରଶ୍ନର ଉତ୍ତର ଆସି ଦଉଛନ୍ତି, ଆମେ ଯଦି ଗୋଟେ ଜଣେ ଗୁଣାତୀତ ପୁରୁଷର ଲକ୍ଷଣକୁ ପଡିବା, ଭଗବାନ ପାଖରେ ଯେଉଁମାନେ ଅଛନ୍ତି ଏ ସଖାମାନଙ୍କ ଘର ଏଠିକି ଆମେ ଆସିଛୁ, କେତେ ସୁନ୍ଦର ସେ ଭକ୍ତି ନିତ୍ୟ ପାର୍ଶ୍ୱ ସେମାନେ। ଚଉଦ ଅଧ୍ୟାୟରେ 21 ବ୍ୟାସ କେ ଲିଙ୍ଗେ ସ୍ତ୍ରୀ ଗୁଣାନ୍ ନେତାନ୍ ତୀତ ଭବତି ପ୍ରଭୁ କିମାଚାରମ୍ କଥାଂ ଚୈତାମ୍ ସ୍ତ୍ରୀ ନାମ ଗୁଣାନ୍ ନିବର୍ତ୍ତତେ। ତାଙ୍କ ଆଚାର କଣ, ସେ କେମିତି ନିର୍ଗୁଣର ନିବର୍ତ୍ତନ ହେଇଛନ୍ତି, ତାଙ୍କର ଲକ୍ଷଣ କଣ, ହେ ପ୍ରଭୁ ମତେ କୁହନ୍ତୁ। ତିନି ଗୁଣର ଉର୍ଦ୍ଧ ଯୋଉ ପୁରୁଷ, ପ୍ରକାଶଂ ଚ ପ୍ରବୃତ୍ତିଂ ଚ ମୋହମେବ ଚ ପାଣ୍ଡବ ନ ଦୃଷ୍ଟି ସମ୍ପ୍ରବୃତ୍ତାନି ନିବୃତାନି କାଂକ୍ଷତି। ସେଠି କହିଲେ ସମ ସୁଖ ଦୁଃଖମ ସ୍ୱସ୍ଥମ ସମଲୁଷ୍ଟଶ୍ଚ କାଞ୍ଚନ ତୁଲ୍ୟା ପ୍ରିୟା ପ୍ରିୟା ଧୀର ସ୍ତୁଲ୍ୟ ନିନ୍ଦାତ୍ମ ସଂସ୍କୃତି ମାନ ଅପମାନୟ ସ୍ତୁଲ୍ୟ ସ୍ତୁଲ୍ୟ ମିତ୍ରାରି ପକ୍ଷୟ ସର୍ବାରମ୍ଭ ପରିତ୍ୟାଗୀ ଗୁଣାତୀତ ସଉଚ୍ୟତେ। ଭଗବାନ କହିଦେଲେ ଇଏ ହଉଛି ଗୁଣାତୀତ, ଗୁଣାତୀତ ପୁରୁଷ। ତିନିଟା ପ୍ରଶ୍ନ ପଚାରିଛି ଦେଖି, ସେ ତିନିଟା ପ୍ରଶ୍ନ ଉତ୍ତର ଦଉଛନ୍ତି, କେ ଲିଙ୍ଗେଇ, କେ ସେ କେମିତି ଅତିକ୍ରମ କରିଛି, ତାଙ୍କ ଲକ୍ଷଣ ତାଙ୍କୁ ଆମେ କେମିତି ଚିହ୍ନିବୁ, ତାଙ୍କ ବ୍ୟବହାର କଣ କହିଲେ ଭଗବାନ। ଭଗବାନ କହିଲେ ଯେଉଁ ବ୍ୟକ୍ତି ଆଲୋକ ବା ପ୍ରକାଶ, ଆସକ୍ତି ଏବଂ ମୋହ ଯେତେବେଳେ ଉପସ୍ଥିତ ହୋଇଥାଏ ସେ ସବୁକୁ ଘୃଣା କରେ ନା, ଏବଂ ଯେତେବେଳେ ଏଗୁଡ଼ିକ ତିରୋହିତ ହୋଇଯାଏ ସେତେବେଳେ ଆଉ ସେମାନଙ୍କୁ ଲାଭ କରିବା ପାଇଁ ଇଚ୍ଛା କରେ ନା। ଆଲୋକ ଅଛି, ଅନ୍ଧକାର ଅଛି, ସୁଖ ଅଛି, ଦୁଃଖ ଅଛି, ତ ଆସକ୍ତି ମୋହ କିଛି ପାଇଗଲେ କିଛି ପଳେଇଗଲା, ଗୋଟେ ଭଲ ଜିନିଷ ଥିଲା ସେ ପଳେଇଗଲା, ଭଲ ଜିନିଷ ଥିଲା ବେଳେ ସିଏ ଆସକ୍ତି ହୁଏ ନା, ପଳେଇଗଲା ପରେ ବି ଦୁଃଖ କରେ। ଗୋଟେ ତ୍ରିଗୁଣାତୀତ ପୁରୁଷ ଲକ୍ଷ୍ମୀ, ଆମେ 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 ଶୁଣିବା ଯେଉଁଟାକୁ ଆମେ କମ୍ପେୟାର କରିବା ଆମ ସହିତ, ଆମେ ସେମିତି ହେଇପାରିବା? ତା କେମିତି ହବ? ଆମେ ତାକୁ କହୁଛେ ଭଦ୍ର ପିଲା, ଭଲ ପିଲା। ଆମେ ଯେଉଁ ଲକ୍ଷ୍ମୀଟା ସଂସାର ଦେଖୁଛେ ତିନି ପ୍ରକାର, ସାଧାରଣତଃ କାଟାଗୋରି ଯଦି କରିବା ବସି ଚିନ୍ତନ କର, ଦେଖ ତିନି ପ୍ରକାର ଲୋକ ପାଇବ, ତିନି ପ୍ରକାରର ସାଧକ ପାଇବ। ଜଣେ ଅଛନ୍ତି ବାହାରେ ବହୁତ ତାଙ୍କର ବ୍ୟବହାର ଭଲ, ଯାହା ସତ ଗୁଣରେ ସେ ରହିଛନ୍ତି, ପ୍ରାକୃତ ଗୁଣ ଗୁଡିକ ବାହାରେ ଯେଉଁ ଗୁଣ ଗୁଡିକ ଅଛି ସେଗୁଡ଼ା ଭଲ, ଭଦ୍ର, ଧୀର, ସବୁ ଠିକ। କିନ୍ତୁ ଭିତରେ ତାଙ୍କର ଭିତରଟା କଣ ଥିବ, ସେ ଯୋଉଟା ମାନେ ଯାହା ଥିବ, ଯୋଉ ଆସକ୍ତି ଥିବ ବା ଦ୍ୱେଷ ଥିବ, ସେଟା ଭିତରେ ଜିନିଷ ନା, ସେଟା ବାହାରକୁ ଆସୁନି, ତାର ପୁଣ୍ୟଟା ଭଲ ରହିଛି, ବାହାର ଭଲ ଗୁଣଟା ଦେଖାଯାଉଛି, କିନ୍ତୁ ଭିତରେ ଯେଉଁ ରହିଛି ସେଟା ସାଧନ ପାଇଁ ଭଲ ଜିନିଷ ନୁହେଁ, ସେଇଟା ଭକ୍ତି ପାଇଁ ଭଲ ଜିନିଷ ନୁହେଁ, ବାହାରେ ଯେଉଁ ଜିନିଷ ଗୁଡା ହେଉଛି ସେଗୁଡ଼ାକ ଦେଖି ଜଣାପଡ଼ିଯାଉଛି, କିନ୍ତୁ ଭିତରେ ଯେଉଁ ଜିନିଷଟା ରହିଛି ଯଦି ସେଟା ହେଇଥାନ୍ତା, ତାହେଲେ ବହୁତ ଯୋଉମାନେ ବହୁତ ଧୀର ସୁସ୍ଥ ଲୋକ, ଭଦ୍ର ଲୋକ, ସେମାନେ ବିଶୁଦ୍ଧ ଭକ୍ତ ହେଇଯାନ୍ତି, ଦଶରଥନାଙ୍କର କିନ୍ତୁ ଶୁଦ୍ଧ ଭକ୍ତ। ତିନି କାଟାଗୋରି ଲୋକ ଅଛନ୍ତି, ଜଣେ ଯେଉଁମାନଙ୍କର ବାହାରେ ବହୁତ ଭଲ, ସେମାନେ ଯାହା ପୁଣ୍ୟ ବହୁତ ପୁଣ୍ୟ ଅଛି, ସେମାନେ ବହୁତ ଧୀର କଥାବାର୍ତ୍ତା ସବୁ ଭଲ, କିନ୍ତୁ ଭିତରେ ତାଙ୍କର କଣ ରହିଛି, ଆଶ୍ଚର୍ଯ୍ୟ ନଥିଲେ ବି ଈର୍ଷା ନଥିଲେ ବି ଆସକ୍ତି ଗୁଡ଼ିକ ରହିଥିବ ଭିତରେ, ପ୍ରଚୁର ଆସକ୍ତି ରହିଥିବ, କନାରୀ ଆସକ୍ତି ହଉ, ଧନ ଆସକ୍ତି ହଉ, ଖାଇବା ଆସକ୍ତି ହଉ, କିଛି ଗୋଟେ ଆସକ୍ତି ରହିଥିବ ଖାଇବ, ତୁମକୁ ଯୋଗାଡ଼ ମାୟା ସରଟା ପାଇଛ ନା, ମାୟା ଛାଡ଼ିଦେଇଛି ନା କଣ, ତୁମକୁ ମାୟାଟା ଆମେ କଣ ଭାବୁଛେ, ଆମକୁ ଆରେ ମାୟାର ଗୁଣ ପ୍ରହଡ଼ ରହିଛି ନା, ସେଟା ଭଗବାନ ଶକ୍ତିଟା ନା, ମାୟାକୁ ତୋଡ଼ିକି ବାହାର କରିବ, କିଏ ବାହାର କରିବ? ସେ ଯେତେବେଳେ କୃଷ୍ଣଙ୍କ ଶକ୍ତିରେ ଆସିଅଛି, ଶକ୍ତିରେ ଆସିବ, ସେ କହିବ ମାୟା ତାର ପଳେଇଯିବ, ଠିକ ଚାଲ ସୂର୍ଯ୍ୟ ଆସିଲା ମାନେ ଅନ୍ଧାର ପଳେଇବ, ତା ପୂର୍ବରୁ ଯାହା ଅଛି ସେଟା ମୁକ୍ତବାସ ଅବସ୍ଥା, ଶକ୍ତି ନ ଆସିଲା ପର୍ଯ୍ୟନ୍ତ ଯେତେ ଭଲ ଗୁଣ ଥାଉ, ଯେତେ ସୁନ୍ଦର ଗୁଣ ରହିଛି, ଯେତେବେଳେ ତ କୃପାଟା ନାହିଁ ସେଟା ଜାଣିବାକୁ ପଡ଼େ ସବୁ, ସେ ମାଇକ ସେଟା ବଦଳି ଯାଇପାରେ, ପୁଣି ଅପରାଧ ହେଇଗଲା, କଣ ହେଇଗଲା, କଣ ବଦଳିଯିବ, କିଛି ନାହିଁ। ସେଥିପାଇଁ ଦେଖିବ ଭିତରେ ବାହାରେ ବହୁତ ସୁନ୍ଦର ବହୁତ ଭଲ, କିନ୍ତୁ ତାଙ୍କର ଦେଖିଲା ବେଳକୁ ଗୋଟେ ଜିନିଷ କରିଥିବ, କାହା ଦେଖିବ କାହା ସେବା କରିବା ପାଇଁ ଇଚ୍ଛା ନଥିବ, ବହୁତ ଭଲ ପିଲା ତାର ସେବା କରିବା ପାଇଁ ଇଚ୍ଛା, ଗୋଟେ ଜପ କରିବା ପାଇଁ ଇଚ୍ଛା, ସାଧାରଣ ଭୋଜନ କରିବା ପାଇଁ ଇଚ୍ଛା ନାହିଁ, হ্যাঁ বিতামা থাকতে চিন্তা করতো, বহুত ভদ্র বহুত পিলা, সে কাজে চলি পারুনতো, বহুত বহুত ভেরাইটি পিলা, আমি সবুজ রহিকি আসো জানি কেতে কেতে কি ভেরাইটির পিলা আছে, বহুত ভদ্র পিলা কিন্তু আমি দেখেছি, বহুত ভদ্র পিলা ভালো সব গুণ ভালো, সে কাজে চলি পারিবে, তা চলি পারে না তাহলে ভিতরে কোন রয়েছে, তাঁর দোষটা আছে ভিতরে দেখুছে, সে স্ট্রগলিং করছে, এমতি আসি উপরে দেখে তুমি কি জানিপারি, সে সব প্রাকৃত বাইরে যে গুণগুলা রয়েছে সে তাকে প্রাকৃত মনে চালিয়া, কিন্তু পুণ্য যেহেতু গুলা রয়েছে পূর্বর পুণ্য গুলা রয়েছে সে ভালো গুণ গুলাকে আসছে, মানুষ মানে সে পাইব। আচ্ছা আউ আউ গোটে প্রকার যে অছন্দ দেখো, ভিতর কাকে খারাপ বাহারে বি খারাপ, কাম বাহারে কদ কাম কথা ভাষা ভালো নয় ভিতরটা বি সেইভাবে, ভিতরটা বি সেইভাবে না, সাধন করছেন না ভোজন করছেন না কোন করছেন কিছু না, ই গোটে ক্যাটাগরি। আউ গোটে ক্যাটাগরি রহিলে যেমন অন্তরটা ভালো নির্ভর সব করিয়ার তাঙ্কর সুবিধা রয়েছে, সব কিছু করিপারি, সব কিন্তু বাহারে যে ছোটা তুমি দেখলে তাঙ্কর যে আচরণ ব্যবহার তাকে দেখছো তুমি ডর লাগবে এমতি তেমন যেমন আমি ম্যাক্সিমাম তিন ক্যাটাগরি আসবে ডিভোটিস, তিন ক্যাটাগরি যারা বাহারে ব্যবহার খারাপ কিন্তু ভিতরটা তার সরল, সে বি স্ট্রগলিং করুছি, কাল স্ট্রগলিং যেতে বাহারে ব্যবহারটা খারাপ সবল অপরাধ করে দেউছি, আর তাকে শান্তি বিশ্বাস না তাকে উৎসাহিত দেউনা সে তার গলা, সে বি স্ট্রগলিং গলা। আর যারা হারের ভিতরে দুইটা আঙ্গ খারাপ, না ভোজনের ইচ্ছা আছে না ব্যবহার ভালো, সে দিয়াড়ু গলা, আর যার বাহারে বহুত ভালো কিন্তু ভিতরে সে স্ট্রগলিং করে তার ইচ্ছা হোক নেই উৎসাহ আসু নেই, পুণ্যের অর্থ নয় যে জনে সে ভক্তি মার্গের অগ্রগতি করিব, তোমার পুণ্য লা পুণ্য বেড়ে তো মান সম্মান ধীর ফেভরেবল জিনিস মানে কোণ গুরুকৃষ্ণ কৃপা দ্বারা গোটে অনুকূল জিনিসটা তোমাকে তোমার কৃপাটা অছি তোমার সুকৃতি কিছু অছি, সে পুণ্য বেড়ে তুমি পড়াই লাগবে সেটা পুণ্যটা গোটে পুরো অনর্থ বলে নেওয়া গেল না, পুণ্যটা গোটে অনর্থ নেওয়া গেল নি, সুকৃত উত্থিত অনর্থ পূর্বর পুণ্যতার গোটে অনর্থ তৈরি হবে, মান সম্মান এগুলা এত আসিযোগ তুমি তাকে ভোজন করিপার, এত সম্মান তো মিলব এত জিনিস মিলব তুমি তাদের তাদের ভোজন করিপার, সে গোটে অনর্থ তাহলে জেনারেল আমি দেখি আমি তিন ক্যাটাগরি, কিন্তু শুদ্ধ ভক্ত রহলে সে এভব তাঙ্কর তিনটাক জিনিস কোটা নাই সেটা সবুজ ট্রান্সলেটর, সে বাহারে রাগিলে ভিতর তাঙ্কে সে কিছু নাই, তাঙ্কর গোটে ক্রোধটা কোণ যে ক্রোধটা তোমার আসছে, তোমার ক্রোধটা কোণ হলো তোমার ক্রোধ ক্রোধটা শান্ত হয়ে গেলা পরে ক্রোধর মানসিক প্রক্রিয়াটা তোমার মনে ভিতরে যাচ্ছে দেবনি জীব এনে জীবন সারা সেটা রয়েছে প্রাকৃতিক মনে ভিতরে থাকে, যা পরে তুমি রাগিছ মানে যেতবে বলা বল তার কথা মনের প্রক্রিয়াটা রয়েছে না, তো তো মনে সেটা পশিক রয়েছে বিষ চল যা কর কিন্তু সব তো আসলে মিশ কথা কৌত কিন্তু ভিতরে মুন্ডর এটা রয়েছে মুন্ডর রয়েছে গুণ প্রক্রিয়া না গুণর এটা কিন্তু নির্গুণ পুরুষ মান এটা ক্রোধ নুহে, যেত ক্রোধ করত সেটা গোটে কারণ দেখব সেটা তোমার ক্রোধ করু না, ভক্তি ভক্তিক প্রতি অপরাধ কিংবা ভক্ত প্রতি অপরাধ কিংবা ভগবান প্রতি অপরাধ সেদিন ক্রোধ আসছে, অদরওয়াইজ তাঙ্ক কিছু অসুবিধা নেই এতে গেলে ডিফারেন্স সমাজ দ্বারা বুঝবে সমাজ বুঝবে ভদ্র ভিতর দোষকু সে ভক্তি ঠাকুর কৌছেন গুরুত্বপূর্ণ সে কথাটা ভিতর দোষকু যে এতে ছপেই দিয়ে তাকে জগতের সভ্য বলে কুহযায় দোষটাকে ছপেই শিখ যে সে ন ছপেই শিখিলা সে জগতের বঞ্চিপারিবে লোক তো খারাপ ভাবি যে পুরা সব সব কাম করিব ভিতর এত খারাপ সে রিজার্ভ রয়েছে তা লোক ভাল পাইবে জিনিস খোল দেব ভাল পাইবে এটা কোন এমনি কথা আসে করছি খোলা লোকই ভাল পাবে তাঙ্কর সে পিলাপুর যে খারাপ মনে হওয়ার কারণ হচ্ছে ব্যক্তি বিশেষ কিছু কাম হয়নি যে আমার কোন প্রাকৃত ভূমিকার আমি যা খারাপ পাচ্ছে কোন তা খারাপ পাইলে তো পাইলে আজকে ভালো পাইলে তো পাইলে এমনি আমার সেটি মন মেলন উপরে মনর মিলবা উপরে কথা শুদ্ধ ভক্ত তার নয় শুদ্ধ ভক্ত কে প্রিয় নুহতি কে অপ্রিয় নুহতি ভগবান বোঝা তাঙ্কর সে এমতি মো শিষ্য সে যা কলে বি সে অলগা মহারাজ শিষ্য না এইসব শুদ্ধ ভক্ত লক্ষণ না তাঙ্কর মতলব কেবল প্রিন্সিপল ভক্ত ভক্তি ভগবান প্রিন্সিপল সে যে যে তাঙ্কর হব সে তিনটা নিয়ম মানুছি অপরাধ করুনি সে তাঙ্কর প্রিয় ভগবান সে সেটা সে কে নমে দোষী আসতি নমে প্রিয় ভগবান যে কহিল শুধু ভক্ত বি সে তাঙ্কর যে ক্রোধ সেটা প্রিন্সিপাল ভাঙ্গি দিব কিন্তু আমার যে ক্রোধ আমার কিছু অসুবিধা আছে আমার যে ইচ্ছা দেশ ক্রোধ আসছে সেটা আমার কিছু স্বার্থরে বাধা আসছে ସାଧୁ ସାଧୁମାନେ ଯେତେବେଳେ କ୍ରୋଧ କରନ୍ତି ବା ସାଧୁମାନଙ୍କ ଯେତେବେଳେ ମନର ଦୁଃଖର କାରଣ ବା ସେ ତାଙ୍କର ଯେତେବେଳେ ଏସବୁ କାରଣ ସେଠି ଭକ୍ତ ଭକ୍ତି ଭଗବାନଙ୍କ ପ୍ରିନ୍ସିପୁଲରେ କିଛି ଅସୁବିଧା ହେଇଛି। ଅଦରୱାଇଜ ସେମାନେ ସେମାନେ କୌଣସି କାଟାଗୋରିରେ ଯିବେନି, ତିନିଟା ଭିତରୁ କୌଣସି କାଟାଗୋରିରେ ସେମାନେ ଯିବେ, ତାଙ୍କୁ ତୁମେ କୌଣସି ହିସାବରେ ଜାଣିପାରିବେନି। ସେମାନେ ବାହାରେ ଭଦ୍ର ହୁଅନ୍ତୁ ବା ଭିତରେ, ତାଙ୍କ ତ ଭିତରଟା ସବୁବେଳେ କ୍ଲିନ୍ ନୁହଁ, ଶୁଦ୍ଧ ଭକ୍ତ କେମିତି, କାରଣ ସେ ଗୁଣର ପ୍ରଭାବଟା ଭଗବାନଙ୍କର ଶୁଦ୍ଧ ଭକ୍ତିର ପ୍ରଭାବଟା ତାଙ୍କ ହୃଦୟ ଭିତରେ ରହିଛି। ଯେତେବେଳେ ତାଙ୍କର ପାହ ଲକ୍ଷଣ ତୁମେ କିଛି ଦେଖୁଛ, ସେଟା ହେଉଛି ଭକ୍ତ ଭକ୍ତି ଭଗବାନଙ୍କର ଉପରେ କିଛି ଅପରାଧ। ଜୀବ ଯେତେ ପ୍ରକାର ଚାହିଁଲେ ମୁଁ ଭଦ୍ର ହେବି, ତୁମେ ସେ ଭକ୍ତି ଭକ୍ତିଟାକୁ ମନା କରିଦେଇଛନ୍ତି। ଏ ସଜ୍ଜନଗଣ, ତୁମେ କେବେ ଗୁଣ ଅର୍ଜନ କରିବା ପାଇଁ ଚେଷ୍ଟା କରୁନ, ମୁଁ ଭଲ ଗୁଣ ସେ ଟ୍ରେନିଂ ତୁମେ ଦବ ପିଲାମାନେ ଏମିତି କର, ସେ କିଛି ହବନି, ସେ ହବନି, ସେ ଚାପି ଚୁପେଇ କେତେ ଦିନ ରହିବେ, ଭିତରେ ତାର କାମ ଚାଲିଥିବ। ପୋଲିସ ଯୋଉ ହୁଅନ୍ତି କଣ ଚୋର ଗୁଡାକ ଯୋଉ ଜେଲଖାନାରେ, ସେ କଣ ସାର୍ ନମସ୍କାର ଦେଖିଲେ ସେ ପୋଲିସ ଟି କହୁଥିବ ନା ନାହିଁ, ଆରେ ସିକ୍ୟୁରିଟି ଅଛି ବୋଲି, ସେ ଯୋଉ ପୋଲିସ ଅଛି ବୋଲି ସେ ଚୁପଚାପ ସାବଧାନ ହେଇଛନ୍ତି। ପୋଲିସ ପଳେଇଗଲା ପରେ ଦେଖୁନି ତା ଭିତରେ ମର୍ଡର କରିଦିଅନ୍ତି, ଜେଲଖାନା ଭିତରେ ମର୍ଡର ହଉନି ନା, ମର୍ଡର ହଉଛି ଆଉ ତାକୁ ମାଡ଼ଦେବ, ସେ ଗୋଟେ ମର୍ଡର ବି ଗୋଟେ ଲାଗିଯିବ। ସେଭଳି ଏଇଟା ପ୍ରକୃତ ଜୀବର ସ୍ୱାଭାବିକ ଅବସ୍ଥା ନୁହେଁ, ସ୍ୱାଭାବିକ ଅବସ୍ଥା। ଆମର ମାୟାର ପ୍ରଭାବ ଥିଲା ପର୍ଯ୍ୟନ୍ତ, ଆମ ଗୁଣର ପ୍ରଭାବ ଥିଲା ପର୍ଯ୍ୟନ୍ତ, ଆଉ ଏଇଟା ଆମ ନିରାଶ ହେବା ଉଚିତ ବି ନୁହେଁ। ଈଶ୍ୱରଟା ଧରିଛ ମାନେ ମାୟାର ପ୍ରଭାବଟା ରହିଛି, ଆମେ ଅନର୍ଥ ପାଇଁ ମାୟାର ପ୍ରଭାବ ପାଇଁ ଏସବୁ ନିରାଶର କଥା ଆମେ ସବୁ ଦିଗଟାକୁ ନିରାଶ ତୁମକୁ କରାଯାଉଛି, ଗୋଟେ ଦିଗ ହଉଛି ଆମେ ପ୍ରପାତ କହୁଛୁ ତୁମେ ପ୍ରିଚିଂ କରୁଛ ଠିକ ଅଛି, ତାର ଏସେନ୍ସ ଉପରେ ଦେବାକୁ ପଡିବ। ବହୁତ ବହୁତ ଭକ୍ତ କଥା ଏଇଟା ନିରାଶ କଥା ସବୁବେଳେ ଆମେ ଶୁଣୁଛୁ, ଆରେ ଠିକ ଏଟା ତୁମ ପାଇଁ ତୁମକୁ ସବୁ ଦିଗରୁ କାଟି ଦିଆଯିବ, ତୁମେ ଯଦି କୁହାଯିବ ନା ନା ତୁମେ ଯାହା କରୁଛ ସବୁ ଭଲ, ତୁମ କଣ ଖୁସିରେ ମୁଁ ଯାହା କରୁଛି ମୁଁ ପରଫେକ୍ଟ ଡିଭୋଟି, ତୁମେ ସେ ରାସ୍ତାରେ ଗଲେ ପାଇପାରିବନି ଭଗବାନ। ଭଗବାନଙ୍କୁ ଯୋଉ ପ୍ରଭୁଙ୍କୁ ପାଇବା ପାଇଁ ହେଲେ ଯୋଉ ମୂଲ୍ୟଟା ଦେବାକୁ ପଡେ ସେଟା ହଉଛି ଏଇ ରାସ୍ତା, ସବୁ ଦିଗଟା ଭକ୍ତି ଆମେ କରୁଛେ କିନ୍ତୁ ସବୁ ଦିଗରୁ ଗୋଟେ ପୁରା ପରଫେକ୍ଟ କ୍ଲିୟର ଆମର ରହିବା ଦରକାର ଅଣ୍ଡରଷ୍ଟାଣ୍ଡିଂ। ମୋତେ ପ୍ରଭୁଙ୍କୁ ପାଇବାକୁ ହେଲେ କେବଳ ଗୋଟିଏ, ଭଗବାନଙ୍କର ଗୁରୁଙ୍କର ବୈଷ୍ଣବ ମାନଙ୍କର କୃପା ମୋର ଦରକାର। ସେ କୃପା ପାଇବାର କଥାଟା କଣ, ମୋତେ ସରଳ ଚିତ୍ର ନିଷ୍କପଟ ହେଇକି ଆନୁଗତ୍ୟରେ ସେବା କରିବାକୁ ପଡିବ, ଆଉ ମୋତେ ଧୈର୍ଯ୍ୟ ସହିତ ସାଧାରଣ ଭଜନ ସହିତ ସେବା ସହିତ ମୋତେ ଅପେକ୍ଷା କରିବାକୁ ପଡିବ କେବେ ତାଙ୍କର କୃପା। ଏତିକି ଏତେ ଗୋଟିଏ ରାସ୍ତା ସାର, ଆଉ ଯାହା ସବୁ ରହିଲା ତୁ ଡାଇଭର୍ଟ କିଛି ହୁଅନି, ଯେତେ ଆମେ ପ୍ରିଚିଂ କରିବା ଡିସିସନ କରିବା ସବୁ କରିବା, ଏସେନ୍ସ ହଉଛି ଏସେନ୍ସଟା ମୋତେ ଯଦି ଆମେ ସବୁବେଳେ ପଳେଇଗଲେ ତାହେଲେ କିଛି ଦିନ ପରେ ବର୍ତ୍ତମାନ ତ ମୁଁ ନିରାଶ ଲାଗୁଛି, ସେତେବେଳେ 30 ବର୍ଷ ପରେ ନିରାଶ ଲାଗିବ, ଆଉ ବୁଝିପାରିଲ କି ନାହିଁ। ଯେମିତି ଯେଉଁମାନେ ଚିଟ୍ ଫଣ୍ଡରେ ବୁଝି ନଥିଲେ, ଚିଟ୍ ଫଣ୍ଡରେ ପଇସା ରଖିଦେଲେ କେତେ ଭଲ ଲାଗିଲା, 2-4 ମାସ ସୁଧ ପାଇଲେ, 2 ବର୍ଷ 2 ବର୍ଷ ତାପରେ 30 ବର୍ଷ ପରେ ସବୁ ଚାଲିଗଲା, ଚିଟ୍ ଫଣ୍ଡରେ ପଡ଼ିଗଲା, ମୂଳ ବୁଝି ହେଇଥିବ କ'ଣ ସହିଲା କିଛି ନଥିବ, ପ୍ରଥମରୁ ବୁଝିପାରିଲେନି। ବର୍ତ୍ତମାନ ଯୋଉଟା ବର୍ତ୍ତମାନ ତୁମେ ତୁମର ଅଣ୍ଡରଷ୍ଟାଣ୍ଡିଂଟା କ୍ଲିୟର ନ ରହିବ, ତୁମର ଯେତେବେଳେ ବିଚାରଧାରାଟା ବର୍ତ୍ତମାନ କ୍ଲିୟର ନ ରହିବ, ତାହେଲେ ବୟସ୍କ ହେଇଯିବ ସେତେବେଳେ କ'ଣ କରିବ, ଅପରାଧ ଆସିବ, ଭକ୍ତି ପ୍ରତି ସନ୍ଦେହ ଆସିବ, ସେତେବେଳେ ତୁମେ ଆଉ ଭାବିବନି ଯେ ଦୋଷଟା ମୋର ରହିଲା, ଏଇଟା ହଉଛି ନା। ଯେତେବେଳେ ଜଣେ ନିଜକୁ ଦୋଷୀ ବୋଲି ମନେ ନକରେ ସେ ଭଗବାନ ଡାକିବ କେମିତି, କାନ୍ଦିବ କେମିତି, ଯେତେବେଳେ ତା କ୍ଲିଅର ଅଣ୍ଡରଷ୍ଟାଣ୍ଡିଂ ନଥିବ, ଆଚ୍ଛା ପ୍ରୋସେସଟା ହଉଛି ଏଇଆ କିନ୍ତୁ ମୁଁ ଏଇଟା କରିପାରିଲି ନାହିଁ, ସେତେବେଳେ ସେ ଲାମେଣ୍ଟ କରିବ ଭଗବାନ ଡାକି। ସେ ସାଧୁମାନଙ୍କର ମାନେ ନିରାଶ ବାଣି ନୁହେଁ, ନିରାଶ ଜିନିଷ ନୁହେଁ, ଗୋଟେ ତୁମର ଅଣ୍ଡରଷ୍ଟାଣ୍ଡିଂ ପାଇଁ। ଆଉ କେବଳ ଗୋଟେ ପ୍ରୋତ୍ସାହମୂଳକ ବାକ୍ୟଟା କହିବା ସମସ୍ତ ସବୁବେଳେ ସେଥିରେ କ'ଣ ହବ, ଅସୁବିଧା କିଛି ନାହିଁ, ତୁମେ ତାଙ୍କୁ ଗୋଟେ ଅତି ବେଶୀରେ ତାଙ୍କୁ କନିଷ୍ଠ ଅଧିକାର ସ୍ତରକୁ ନେଇପାରିବ, ଏପରି ମଧ୍ୟମ ଅଧିକାର ସ୍ତରକୁ ଆଣିପାରିବନି, ସବୁବେଳେ ପ୍ରୋତ୍ସାହନ ତାଙ୍କୁ ପ୍ରୋତ୍ସାହନ ତାଙ୍କୁ ଦଉଛ ନା, ତେଣୁ ସେ କ'ଣ କହୁଥିବେ ଆମେ ଯେଉଁ ସାଧାରଣ ସ୍ତରରେ ଯାହା କରୁଛୁ ସେଟା ଠିକ୍ ରହିଛୁ, ସେ ସବୁବେଳେ ପ୍ରୋତ୍ସାହନ ପାଇଲେ ନା, ତେଣୁ ସେ କ'ଣ ଆଉ ସିରିୟସ୍ ହେବା ପାଇଁ ଚେଷ୍ଟା କରିବେ ନାହିଁ। ଆଉ ତାଙ୍କର ଯୋଉ ଅନର୍ଥ ଲାଭ ପୂଜା ପ୍ରତିଷ୍ଠା ଯୋଉ ଜିନିଷ ଅପରାଧ ଯାହା ସବୁ ପଶିଯିବ ତାଙ୍କ ଭିତରେ ସେ ବାହାର କରିପାରିବେ, କାରଣ ସେ ପ୍ରୋତ୍ସାହନ ପ୍ରଚୁର ପାଇଯାଇଛି, ଜାଣିଛୁ ନା ଏଇଟା କହି କହିଛନ୍ତି ଗୁରୁଦେବ ଏଟା ଆମକୁ ଆଉ ସେଥିରେ ହବ, ଆଉ ସେଥିରେ ସେ ଅପରାଧ ଗୋଡ଼େଇ ତୋଡ଼େଇ ଅପରାଧ କରି ପକେଇବେ ପୁଳେ। ତେଣୁ ଆଚାର୍ଯ୍ୟମାନେ ଯେଉଁମାନେ ଆସନ୍ତି ଆମେ ସବୁ ଗୁରୁଦେବଙ୍କ ଯୋଉ ଶୁଣିଛୁ ସେ ପୁରା ରୁଠୁପ କଥା ଗୋଟେ, ନାଇଁ ତୁମେ ସାଧୁ ଗୁରୁଙ୍କର କୃପା ପାଇଲେ ହବ ନା ନ କେମିତି ହବ, ଏଇଟା କିଛି ହେଇପାରିବେନି, ପରିଷ୍ଟ୍ରା ଗୋଟେ କଥା ଆଉ କିଛି ନାହିଁ, ଆଉ କୌଣସି ରାସ୍ତା ନାହିଁ, ତୁମେ ଯାହା ଯେତେ ପ୍ରକାର ଯାହା ଜିନିଷ ଧନ୍ଦା କର ହେଇପାରିବେନି କିଛି ହେଇପାରିବେ। ସେ ଆଜି ଗୋଟେ ସେ ଇଂଲିଶରେ ଲେକ୍ଚର ମୁଁ ଶୁଣୁଥିଲି କେଉଁଠି ବିଦେଶରେ ବୋଲି, ହିନ୍ଦୀ ଅଛି ଲଣ୍ଡନ ଫଣ୍ଡନ ନେଇଥିଲେ, ହିନ୍ଦୀ ଜାଣିଛି ସେ ଲୋକ ଇଂଲିଶ ଜାଣିଛି, ଗୁରୁତ୍ୱ ହିନ୍ଦୀରେ ତାକୁ କହୁଛନ୍ତି, ଟିକେ ଇଂଲିଶରେ ବି ଟିକେ କହୁଛନ୍ତି, ଗୁରୁଦେବ ପ୍ରେମ କଥା ସବୁ କହୁଛନ୍ତି, ସେଠି କହିଲେ ଆଜ୍ଞା ପ୍ରେମ ଯାହାର ନାହିଁ ସେ କରିବ କ'ଣ, ପ୍ରେମଟା ତାର ନାହିଁ ନା, ଆପଣ ଯୋଉ ପ୍ରେମ କଥା କଥା କହିଲେ ଦର୍ଶନ ମାତା କଥା ନନ୍ଦବାବୁ ମହାରାଜ କଥା ଦାମୋଦର ଲଡ଼ା କହୁଛନ୍ତି, ତାର ତ ପ୍ରେମ ନାହିଁ, ସେ କ'ଣ କହିବ, ଗୋଟେ ସେ କହିଲେ ଯାଇକି ସାଧୁଙ୍କର ଚରଣକୁ ତୁମେ ଧର, ସାଧୁ ଶୁଦ୍ଧ ଭକ୍ତଙ୍କର ଯାହାଙ୍କ ହୃଦୟରେ ପ୍ରେମ ରହିଛି, ଯାହାଙ୍କ ହୃଦୟରେ ଭକ୍ତି ରହିଛି, ତୁମେ ତାଙ୍କର ଆସି ତାଙ୍କ ଅନୁଗତିରେ ସେବା କର। ନହେଲେ ତୁମେ ଅନର୍ଥନିକ ଷ୍ଟେଜ୍ ପାଇଁ ଯାଇପାରିବନି ବୋଲି କହୁଛ। ତୁମେ ଯୋଉ କହୁଛ ମୋର କୋଉ ଭାବଟା ଆସିବ ମୁଁ କୃଷ୍ଣଙ୍କୁ ଏମିତି ସେବା କରିବି ବୋଲି, ଭାବ ଷ୍ଟେଜ୍ ଉପରେ ତୁମେ ଯାଇକି ଗୋଟେ କନଷ୍ଟାଣ୍ଟ ଆସିବ କଣ ରିଲେସନସିପ। ଭାବ ଷ୍ଟେଜ୍ ଯୋଉଟା ରହିଛି ନା ଭାବ ଆସିବ, ଭାବ ଆସିଲା ମାନେ କଣ ଆଚ୍ଛା ତମେ ତ ସବୁବେଳେ କୃଷ୍ଣଙ୍କ ଚିନ୍ତା, କୃଷ୍ଣଙ୍କ ସହିତ ଯୋଉ ଯୋଉ ରସଟା ରହିଲା ନା ଚାରିପଟେ ଯୋଉ ରସ ରହିଲା ସେଟା ଭାବ ଷ୍ଟେଜ୍ରେ ହିଁ ମ୍ୟାଚୁର୍ଡ ହବ। ତା ପୂର୍ବରୁ ଏଇଟା ସେଣ୍ଟିମେଣ୍ଟ, ତମର ଭାବ ହବ କିଛି ନାହିଁ, ଖାଇବା ବନ୍ଦ ହେଇଗଲେ କଣ ଅସୁବିଧା ହେଇଗଲା ଗୋଟେ ସାର୍ଟିଫିକ ତମ ଭାବ ପଳେଇଯିବ, ଗର୍ଭ ପଡ଼େ ଠାକୁର ଭାବରେ ପଳେଇଯିବ, ଭାବ କିଛି ନାହିଁ, ସେଟା ମ୍ୟାଚୁର୍ଡ ଷ୍ଟେଜ୍ ନୁହେଁ, ସେଟା ଗୋଟେ ସେଣ୍ଟିମେଣ୍ଟରେ ତୁମେ କରୁଛ। ଅନର୍ଥ ନିବୃତ୍ତି ନିଷ୍ଠା ହେଇକି ରୁଚି ଆସକ୍ତି ଭଜନ ସ୍ତରକୁ ଯିବ, ସାଧୁ ଗୁରୁ କୃପାରେ ସେତେବେଳେ ଭାବ ଷ୍ଟେଜ୍ ଆସ, ଭାବ ଷ୍ଟେଜ୍ ଆସିଗଲେ ତୁମର ପକ୍କା ହେଲା ରିଲେସନସିପ୍। ତୁମେ ଏ କଥା କହିଲେ ଗୋଟେ ଭକ୍ତ ଶୁଣି ଡରିଯିବ, ଆରେ ମୁଁ ଗୋପାଳଙ୍କୁ ପୁଅ କରୁଛି, କିନ୍ତୁ ଗୋପାଳଙ୍କୁ ପୁଅ କରୁଛୁ ନା ପୁଅ ନାଇକି ପୁଣି ଚିନ୍ତା କରୁଛୁ ମୋ ପୁଅ ପାଠ ପଢ଼ିଲେନି ଆଜ୍ଞା, ଗୋପାଳ ପୁଅ ହେଲେ ପୁଣି କେତେଟା ପୁଅ ତୋର, ସିଏ ତ କହିଲେ କଣ ହେଲେ ହେଇଯିବ ଭଲ, ଆମେ ଏମିତି ନୁହେଁ ଯେ ତାଙ୍କ କୃଷ୍ଣଙ୍କ ପୁଅ ବୋଲି ଭାବିବାନି, କିନ୍ତୁ ସେଟା ଗୋଟେ ସ୍ଥାୟୀ ଭାବ ନୁହେଁ, ସେଟା କିଛି କରୁଛନ୍ତି କିଛି କଣ ଇଏ କରୁଛନ୍ତି, ପୁଣି କିଛି ଦେହ ଖରାପ ହେଲେ ଭଲ ମଧ୍ୟ ଦେଖା ହେଲା, ମୁଣ୍ଡ ଫୁଣ୍ଡ ସବୁ ଗରମ ହେଇଯିବ, କାହିଁକି ଠାକୁର ରଖିଲି କଣ ମୋ ପୁଅ ପୁଅ କହୁଥିଲ, ତାପରେ କହିଲେ ବଡ ବୋଝ ହେଇଗଲା କାହିଁ ଠାକୁର ରଖିଲି, ଭାବସ୍ଥିତି ନଗଲା ହେଇପାରେ। ଆଚାର୍ଯ୍ୟ ମାନେ କେବେ କମ୍ପ୍ରମାଇଜ୍ ବ୍ରିଚିଂ କରନ୍ତିନି, ସେ କେତେବେଳେ କମ୍ପ୍ରମାଇଜ୍ କଥା କହିବେ, କମ୍ପ୍ରମାଇଜ୍ କଥା କହିଦେଲେ ଅସୁବିଧା ନା, ସହଜିଆ ସବୁ ହେଇଯିବେ, ସହଜିଆ ହେଇଗଲା ତ କଲା ଆଉ ଆଉ କି ଭକ୍ତି କରିବେନି, ଆଉ ସେସବୁ କନିଷ୍ଠ ଦିଗରେ ସ୍ତର ହିଁ ସବୁବେଳେ ଜୀବନ ସାରା ତାଙ୍କର ରହିଛି। କିନ୍ତୁ ପ୍ରଭୁପାଦ ଏଭଳି ଏକ ଆଚାର୍ଯ୍ୟ ଥିଲେ, ସିଏ ହେଉଛନ୍ତି କେମିତି ଭଗବାନ ଠାକୁର, ଆମ ଗୁରୁଦେବଙ୍କୁ ଦେଖିଛୁ ମହାରାଜ ଭକ୍ତିମନ ଠାକୁର ତାଙ୍କର ସବୁ ଭକ୍ତ, ପ୍ରଭୁପାଦ ଏମିତି ଏକ ଆଚାର୍ଯ୍ୟ ଥିଲେ ଓ ଭଗବାନଙ୍କର ପୁରା କରୁଣା ଶକ୍ତି, ତାଙ୍କର ଭଗବାନଙ୍କର କରୁଣା ଶକ୍ତିରେ ଯୋଉ ତାଙ୍କ ପାଖରେ ଏତେ ଡିସେଣ୍ଟ କରିଯାଇଥିଲା, ସେ ଦେଖିଲେ ଇଏ ମୋ ଗୁରୁଙ୍କ କଥା ମୁଁ ଗୋଟେ କହିବି ନା ଏଗୁଡ଼ାକ, ଏଇଟା ସବୁ ନରକୁ ଯେ କିଏ ହିଁ ଗୋଟେ ଆସିବେ, କିନ୍ତୁ ତାର ଅର୍ଥ ନେଇ ସେ କମ୍ପ୍ରମାଇଜ୍ କରିଛନ୍ତି। ପ୍ରଭୁପାଦ ସବୁ ଜିନିଷ ସବୁ ସିକ୍ରେଟ ଗୋଟେ ହିଡ଼ିନ୍ ଟ୍ରେଜର ଭଳିଆ ରଖି ଦେଇଛନ୍ତି, ତାଙ୍କର ଏତେ ଉତ୍ସାହ ଦେଇଛନ୍ତି କି ଗୋଟେ ଯେଉଁଟା ଚାଲି ଆସୁ କେମିତି ଭକ୍ତି କରୁ, କିନ୍ତୁ ସବୁ ଜିନିଷଟାକୁ ତାଙ୍କ ଗ୍ରନ୍ଥରେ କି କରି ରଖି ଦେଇଛି, ସବୁ ଅଛି ତାଙ୍କ ବୁକ୍ସରେ, ନହେଲେ ସେ ଆଚାର୍ଯ୍ୟ କେମିତି ହେବେ, ସେ ଆଚାର୍ଯ୍ୟ ନା ନହେଲେ ଏଇ ଶକ୍ତିରେ କୃଷ୍ଣ ଶକ୍ତିରେ ପାଇକି ସେ କେମିତି କାର୍ଯ୍ୟଟା କରୁ, ସେ ସବୁ ଲୁଚେଇକି ରଖି ଦେଇଛି, ତାକୁ ଧରିପାରିବେନି, ବାହାର ଦେଲ ପଢିବ ପ୍ରଭୁପାଦ ଏଇଟା କହିଛନ୍ତି ଗୁରୁ କୃଷ୍ଣଙ୍କର ସବୁ ତୁମର ପାଇଯିବ, ସେ ତୁମେ କଣ ଯୋଉଟା କରୁଛ ସେଟା ପଢେଇଲେ ତୋ ମନଟା ଖୁସି ଲାଗିଲା, କିନ୍ତୁ ଆଉ ଗୋଟେ ଜାଗାରେ ଆଉ ଗୋଟେ କଥା କହିଛି, ସେଟା ସେଟା ତୁମେ କେତେବେଳେ ଧରିବାକୁ ପଡ଼ିବ, ଯେତେବେଳେ ତୁମେ ଦେଖିଲା ଆରେ ମୁଁ ଏତେ ଦିନ ଗୁରୁ କୃଷ୍ଣ କଲି ଏତେ ଦିନ କହିଲି ମୋତେ କାଇଁ ହଉନି, ପ୍ରଭୁପାଦ ଆଉ କଣ କହିଛନ୍ତି ଦେଖିବା, ସେ ଏମିତି ଥିଲେ ଭଗବାନ ଗୋଟେ ଜୀବ ପାଇଁ ବହୁତ କିଛି, ସେ ପାଶ୍ଚାତ୍ୟ ଦେଶ ତାରିଣୀ ସେ ଆସିଥିଲେ ପ୍ରକୃତରେ, ପାଶ୍ଚାତ୍ୟ ଦେଶ ମାନେ କଣ ଆମେରିକା ତାରିଣୀ ନୁହେଁ, ବର୍ତ୍ତମାନ ସବୁ ପାଶ୍ଚାତ୍ୟ ଦେଶ, ପାଶ୍ଚାତ୍ୟ ବର୍ତ୍ତମାନ ଭାରତ ଭାଗ କଣ କିଏ ବିଦେଶ, ବର୍ତ୍ତମାନ ପୁରା ଭୂଖଣ୍ଡକୁ ପାଶ୍ଚାତ୍ୟ ଦେଶ ବୋଲି କୁହା ହବ, ଆଧୁନିକ ସଭ୍ୟତା ବୋଲି କିଛି ନାହିଁ ନା, ଗୋଟେ ତାଙ୍କୁ ଉଦ୍ଧାର କରିବା ପାଇଁ ଆସିଥିଲେ, ଆଉ ସେ ଦେଖିଲେ ଆଉ ଏଠି ଗୋଟେ କଣ ଆଉ ଆମର ଏଠି ଆଉ ତାଙ୍କୁ ଏତେ ଏତେ ଆଚାର୍ଯ୍ୟ କଡ଼ା ପିଲିସ୍ ଗୋଟେ କଣ ଦିଆଯିବ, ଛାଡ଼ିକି ସବୁ ପଳେଇବେ ପଟ ମନ୍ଦିର ଭକ୍ତି ତାଙ୍କୁ ସେ କଥା କହୁଛନ୍ତି, ସେ କିଏ ଗୋଟେ ପଟପଟ ପୋଲିସ ଅଫିସର ଆସିଥିଲା, ସେ ଆସିକି ଦେଖିଲା କହିଲା ଏଠି କଣ ଦୁଇ ପ୍ରକାର ପ୍ରସାଦ ହଉଛି, କାହିଁକି ସାଧକ ମାନଙ୍କ ପାଇଁ ଅଲଗା ହୁଏ, ଯେଉଁମାନେ ମଠ ଅଛି ତାଙ୍କ ପାଇଁ ଅଲଗା, ଆଉ ଯେଉଁମାନେ ଗେଷ୍ଟ ଆସିବେ ତାଙ୍କ ପାଇଁ ଅଲଗା, ସେ ଦେଖିଲା ତାଙ୍କୁ ଅଲଗା ପ୍ରସାଦ ଦିଆହଉଛି, ସାଧକ ମାନଙ୍କୁ ସବୁ ଅଲଗା, ଆଉ ପ୍ରଭୁପାଦ କଣ କହିଲେ କାହିଁ ସବଳ ପ୍ରସାଦ ସୁନ୍ଦର ପ୍ରସାଦ କହିଲେ ଖାପି ନ କହିଲେ ଛାଡ଼ିକି ପଳେଇବେ ଘରକୁ, ଆଉ ସିଝା ପିଜା କରି ତୁମେ ଦବ ପଳେଇବ ଆୟା ହେଇଯିବେ, ଆଉ ତାଙ୍କ ମୁଣ୍ଡ କିଛି କାମ କରିବେନି, ମୁଣ୍ଡ ତ କାମ କରିବେନି ଖାଇବା ନହେଲେ, ଆଉ ମୁଣ୍ଡ ଖାଲି ଫୁଟିବେ, ଆଉ ଆଉ ଥୋପ ଯେମିତି ମାଛକୁ ଥୋପ ପକେଇଲେ କଣ ହବ, ଗାଲିରେ ଲାଗିବ ଗାଲ ଲାଗିଲେ ଗଲା, ଆଉ ସେଗୁଡା ପ୍ରଭୁ ଜାଣିଛନ୍ତି, ଆଉ ଭଲ ଖାଇବାକୁ ଦେବେ, ଖାଇବାକୁ ଦେବେ ଥୋପ ଲାଗିଲା, ଆଉ ଟେଷ୍ଟ ପାଇଲେ ଟେଷ୍ଟ ଲାଗିଲା ଗାଲ ତା ଟାଣି ହେଲା ପରେ, ଆଚ୍ଛା ସେ ଜାଣିଛନ୍ତି ନା ଆମ ଭଗବାନ ସେ ପ୍ରିନ୍ସିପଲଟା ସବୁ ଦେଇଛି, ଇସ୍କନ କେହି ଇସ୍କନ ଆସିଛନ୍ତି ସେ ଗୋଟେ ବୈରାଗୀ ହେଇକି ଆସିଲା, ମୁଁ ତ ଖୋଲା ପାଇ ଦଉଛି, ଆଉ ଆମ ବେଳେ ସବୁ ଆମେ ତ ଆସିଥିଲୁ, ଆଉ ସବୁ କିଛି ନଦେଲେ ଆମେ ସବୁ ବୈରାଗୀ, ଯିଏ ଇସ୍କନ ଆସିଛି ଛକି ଛାକିକି ଯେମିତି ସେ ପଶିବା ପୂର୍ବରୁ ସେ ଦେଖିଛି ଏଠି ସବୁ ପ୍ରକାର ସୁବିଧା ଅଛି, ଖାନାପିନା ଠିକ ରହିଛି, ଘର ଭଲ ଅଛି, ସେ ଆସିଛି କଣ ବୈରାଗ୍ୟ ହେଇଯାଇଛି ଯେ ସେ ଚାଲି ଆସିଛି, କାଇଁ ଜୀବନ ତା ନାହିଁ ନା କଳି ଯୁଗରେ ଆମର ହେଇପାରିବନି, ଆଚ୍ଛା ଯେ ଜାଣିଛନ୍ତି ନା ଏ ସ୍ୱାଭାବିକ ବୈରାଗ୍ୟ ମାନଙ୍କର ନାହିଁ, ତେଣୁ ସେ ଜାଣିଲା ନା ମୁଁ ବ୍ୟବସ୍ଥା କରିବି ଅନାଥ ଲୋକଟାଙ୍କ ପାଇଁ ଆଶ୍ରୟ କରିଦେବି, ସେ ସବୁ ଆଶ୍ରୟସ୍ଥଳ କରିଦେବି, କଣ ଇସ୍କନଟା ଗୋଟେ ଆଶ୍ରୟସ୍ଥଳ ନା, ଆଉ ସଂସାର ଯେମିତି ଅନାଥ ଆଶ୍ରମ ସେ ଘର ଦ୍ୱାରା କରିକି ସେ ଅନାଥା, ବାଛୁରା ହେଇଛି ଲୋକ ଅନାଥ ନା, ଆଉ କଣ ମାଡା ପିଟା ପିଟି ଲାଗୁଥିବେ, ଏଇଟା କଣ ଏଇଟା ସବୁ ଯିବ, ଏଇ ସମସ୍ତ ରହିପାରିବ ବ୍ରହ୍ମଚାରୀ ଗୃହସ୍ଥ ବନପ୍ରସ୍ଥ ବ୍ରାହ୍ମଣ କ୍ଷେତ୍ର ସମସ୍ତ ପାଇଁ ଗୋଟେ ଅନାଥ ଆଶ୍ରମ ଭଳିଆ କରିଦେଇଯାଇଛି, ଏହା ସମସ୍ତ ଆସ ଭଗବାନ ଭଜନଙ୍କର ସେବା, ଆଚାର୍ଯ୍ୟ ସବୁ ଜାଣିଛନ୍ତି ନା ସେ ପ୍ରଶ୍ନ ଗୁଡ଼ା, ଏଇ ଯୋଉ ଆମର ଯୋଉ ତତ୍ତ୍ୱ ସବୁ ଆଲୋଚନା ହଉଛି, ତତ୍ତ୍ୱର ଆଲୋଚନା ହଉଛି, ଆମ ପ୍ରାଇସ୍ଟା ହଉଛି ସେୟା, ଆମେ ସବୁ ସେତିକି ମୂଲ୍ୟ ଦେବାକୁ ପଡିବ ଭଗବାନ ପାଇବାକୁ ହେଲେ ଏତିକି। ତ ସେଥିପାଇଁ ତ କମ୍ ସେ କମ୍ ନିଜ ନିଜର ଦୋଷ ଗୁଡାକୁ ସ୍ୱୀକାର କରିବାକୁ ପଡିବ ଭଗବାନ ପାଇବାକୁ ପଡିବ। କଣ ଆପଣ ଯେତେ ଷ୍ଟାଣ୍ଡାର୍ଡ ଆପଣ ବନେଇଛନ୍ତି ଭଗବାନ ଆପଣ ପାଇବା ପାଇଁ, ମୋତେ କିଛି ଲାଗୁନି, ଇମ୍ପସିବୁଲ ମୋ ପାଇଁ, ପାରିବିନି। ଏଇଟା ଆମେ କଣ କହିପାରୁଛୁ କେବେ ଭଗବାନ? ଷଣ୍ଢ ତା ସିଂହ ଭାଙ୍ଗିଲେ ବି ତା ସିଂହ ଭାଙ୍ଗିଲେ ବି ତଠେ ଦୌଡ଼ୁଥିବ ମାରିବା, ତେଣୁ ଷଣ୍ଢ ତାଙ୍କର ବୁଦ୍ଧି କେମିତିକା ମଣିଷ ଗୋଟେ ସେ ଷଣ୍ଢ ବୁଦ୍ଧି, ତା ଆଣ୍ଠୁ ଗଣ୍ଠି ଛିଡ଼ିବନି, ସିଂହ ଭାଙ୍ଗିବନି, ଖାଇବନି, କରିବି ନା ଆଉ ମଣିଷ ସେଇଟା ବି ଭାବୁଛି ଏଠି ସେୟା କରିବି, ସେ ଭକ୍ତି ଭାବ ରଖୁଛି ମୁଁ କିଛି କରିକି। ଆରେ ଏଇଟା ସେ ଜିନିଷ ନୁହେଁ, ଏଠି ଏଠି କେବଳ କୃପା ଦରକାର, ଯେ ସେ ପ୍ରସାଦ ଭଗବତ ପ୍ରସାଦ। ସେ ଏମିତି ଆଚାର୍ଯ୍ୟ ଥିଲେ କିଏ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର, ସେ ଗୋଟେ କଥାଟାକୁ ଲେଖିଦେଇ ଗୁରୁବାଷ୍ଟକୁଞ୍ଜ ଲେଖିଦେଇ ଗଲେ ସବୁ ଜିନିଷ ଗୁଡା ଲେଖିଦେଇ ଚାଲିବ। ସେ ଦେଶୀୟ ପ୍ରସାଦ ଭଗବତ ପ୍ରସାଦ, ସୁତ ଭକ୍ତଙ୍କର କୃପା ହିଁ ଆମର କେବଳ ଯଦି ହୁଏ ଜୀବନର ସଂସ୍କାର ବଦଳିବ, ସ୍ୱଭାବ ବଦଳିବ। ଏ ଯୋଉ ଆମେ କହୁଛେ ଭକ୍ତ ଏତେ ସରଳ, କଣ ଆମ ଦେଖ ତୁ ସରଳ, କଣ ସରଳ କିରେ ପ୍ରତି ତୁ ସରଳ ସରଳ ହବ ସରଳ କହିଲେ ତ ମୁଣ୍ଡ ଭିତରେ ପଶିବନି, ତ ବଙ୍କାଟା ତ ଭିତରେ ଯଦି ସରଳ ନାହିଁ ବଙ୍କା ଅଛୁ ଯା କହିବ କଣ ସେଟା ପଶିବ, ସେଟା ବି ସରଳ ହବ, ସେଟା ବି ବଙ୍କା ହେଇଛି, ସରଳ କଥାଟା ବହୁ ବଙ୍କା ହେଇଛି। ଆଉ କହୁଛନ୍ତି ସରଳ ହବ, ହେଇପାରିବି ଚାଳିଶ ବର୍ଷ ହେଲେ କଣ ସରଳ ହବ? ପୁଣି ବୈଷ୍ଣବ ହବ କହିଲେ କେମିତି ସରଳ ହବାକୁ ପଡିବ? ଚାଇଲ୍ଡ ଲାଇକ୍ ସିମ୍ପ୍ଲିସିଟି, ଶିଶୁ ଭଳିଆ ସରଳ ହବ, ଛୁଆଟା ଯେମିତି ତାକୁ ଯାହା କହିଦେବ ସେ ବିଶ୍ୱାସ କରିଦେବ, ଭଗବାନ କାହା ସାଙ୍ଗରେ ଏକ୍ସଚେଞ୍ଜ କରିବେ? ଏଇଟା କଣ ଗୋଟେ ସ୍ୱାଦଟା ଯୋଉ ମିଳେ କଣ କରିବ? ଏ ସ୍ୱାଦଟା ମିଳିବ କଣ? ତୁମକୁ ଗୋଟେ ସମାନ ସ୍ୱଭାବର ଲୋକ ମିଳିଲେ ଗୋଟେ ସ୍ୱାଦ ମିଳିବ ନା, ତା ସାଙ୍ଗରେ ଗୋଟେ ହସ ଖୁସି ହେଇପାରିବ ନା? ଭଗବାନ ଯେତେ ଆନନ୍ଦର ଅଛ ତାର କାରଣଟା କଣ? ସେ ଆନନ୍ଦମୟ, କିନ୍ତୁ ତାଙ୍କ ପାଖରେ ଯେତେ ପାରାଖାନେଲିଆ ଅଛି, ଯେତେ ଯେତେ ସବୁ ରହିଛନ୍ତି ପାର୍ଶ୍ୱମାନ, ସେମାନେ ସବୁ ସେଇଭଳି ସରଳ, ଭଗବାନ ଯେମିତି ସରଳ ଭଗବାନ ଏକ୍ସଚେଞ୍ଜ କରିପାରୁଛ ସରଳ, ସେମାନେ ଯେମିତି ମା ଛୁଆ ଗୋଟେ ଛୋଟ ଛୁଆ ସାଙ୍ଗରେ ତୁମେ ଦେଖ, ତୁମେ ଯଦି ସରଳ ନ ହବ ସେମାନେ ଯେଉଁମାନେ ଟିକେ କ୍ରୁର ହୃଦୟ, ଛୁଆ ଗୁଡାକ ଆସିଲେ ହେ ଛୁଆଟା ଭଲ ପାଆନ୍ତି କି ଭଲ ପାଇବେ, ତା ହୃଦୟଟା ସରଳ ନୁହେଁ ନା, ତା ସେ ଗୋଟେ ମୁଡ଼ରେ ଅଛି ଛୁଆଟା ଛୁଆଟା ଭଲ ପାଇପାରିବେ, ସେଟା ସେ ଛୁଆର ସରଳ ଭାବକୁ ସେ ଏକ୍ସଚେଞ୍ଜ କରିପାରିବନି କି ଛୁଆଟା ତାର ଭାବକୁ ଏକ୍ସଚେଞ୍ଜ କରିପାରିବେ, କାରଣ ସେ ଅଲଗା ଡିଫରେଣ୍ଟ ମୁଡ଼ରେ ଅଛି, ତା ଭାବଟା ବର୍ତ୍ତମାନ ଠିକ ନାହିଁ, ତା ମନଟା ଅଲଗା ଅଛି। ଭଗବାନ ଯୋଉ ରେସିପୋକେଟ୍ କରନ୍ତି ଭକ୍ତ ସାଙ୍ଗରେ, କାହିଁକି ଭକ୍ତ ହଉଛି ସରଳ, ଭଗବାନ ହଉଛନ୍ତି ସରଳ, ସେ ଭଗବାନ ସବୁବେଳେ ଆନନ୍ଦ ରହିଛି, ବ୍ରଜବାସୀ ବହୁତ ସରଳ କରୁ, ଆମେ ମୁଁ ସେମିତି ହେବି କେମିତି ହେବୁ ବାପା, ଛୋଟ ବଡ଼ ଛୋଟ ପିଲାବେଳେ ହେଇପାରିବୁ ନା କ'ଣ? କିଛି ନାହିଁ, ତ ସରଳ ବାହାରିବ, ଟିକେ କ'ଣ ହେଇଗଲେ ଭୁଲିଯିବ ଆଉ ସାଙ୍ଗେ ସାଙ୍ଗେ ଭିତରେ ପ୍ଲାନ୍ ଆରମ୍ଭ କରିଦେବ ଆଉ, ସରଳ କେମିତି ଯାହାର ବୁଦ୍ଧିଟା କାମ କରିଛି, ଯାହାର ଯୋଜନା ଅଛି, ସରଳ ହେଇପାରିବେ କି? ହେଇପାରିବେ, ତା ମୁଣ୍ଡ ଗୋଟେ ବୁଦ୍ଧି ଢୁକିଯିବ, ଏଇଟା ଏମିତି ହେଲା ଏମିତି କରିଦେବେ, ଗଲେ ତ ସରଳ ତ ଭଙ୍ଗଲା ହବ, ଛୁଆଟା ଛୁଆଟା କ'ଣ ତାର ଅସୁବିଧା ଅଛି କାହା ପଚାରିବ ମା, ଛୁଆ ଜଣେ ସରଳ ବ୍ୟକ୍ତି ତାଙ୍କୁ ଭଗବାନ ପ୍ରଭୁ ଆପଣ କ'ଣ ଅଛି କ'ଣ ଆପଣ ଚାହୁଁଛନ୍ତି, ସେ ବାରମ୍ବାର ସେଟା ରିପିଟ୍ କରିବ, ବାରମ୍ବାର ଶୁଭ ସ୍ୱରୂପ ପ୍ରାୟ କରିବ, ବାରମ୍ବାର କୃଷ୍ଣ ମହାପ୍ରଭୁ ଗୁରୁଙ୍କୁ ପ୍ରାୟ କରିବେ, କ'ଣ ଆପଣ କରିଛ କ'ଣ ଆପଣ କରିଛ, ସେ ସରଳ ନା, ସେ ଆଉ କୁକେଟ ୱେରେ ଯିବ କପଟ ରାସ୍ତା ତିଆରି କରିବ, ଏଗୁଡ଼ା ସବୁ ଡିଭାଇନ୍ କ୍ୱାଲିଟି ଗୁଡ଼ା ଆସିବ କେମିତି, ଏଗୁଡ଼ା କୃପା ନହେଲେ ହେଇପାରିବ। ସେଥିପାଇଁ ତିନି ପ୍ରକାର ସମୁଦ୍ର ତିନି ପ୍ରକାର ଲୋକ ଅଛନ୍ତି, ସୁତ ତା ବାହାରେ ତାଙ୍କର କୌଣସି ପ୍ରକାର ଜିନିଷ ହଉଛି ଦିବ୍ୟ। ଏଇ ଯେ ତ୍ରିଗୁଣ ପୁରୁଷ ଲକ୍ଷଣ ଭଗବାନ କହିଲେ ନା, ଏଠି ପ୍ରକାଶ ପ୍ରକୃତିରେ ସେ ଘୃଣା କରନ୍ତି ନାହିଁ, ତିରୋହିତ ହେଇଗଲେ ବି ଇଚ୍ଛା କରନ୍ତି ନାହିଁ। ଯେ ବ୍ୟକ୍ତି ବ୍ୟକ୍ତିକୁ ଆମେ ଗୁଣାତୀତ ବୋଲି କହିବା, ସେ ବ୍ୟକ୍ତିକୁ ଆମେ ଗୁଣାତୀତ ବୋଲି କହିବା। ଯେଉଁ ବ୍ୟକ୍ତି ଉଦାସୀନ ପରି ଜୀବନ ବିତାଏ, ଉଦାସୀନ ଉଦାସୀନ ମାନେ କ'ଣ, କୌଣସି ଜିନିଷ ପ୍ରତି ଆସକ୍ତି ନାହିଁ, ଆଉ କ୍ଷତି ହେଇଗଲେ ବି ଚିନ୍ତା ନାହିଁ, ନ ମିଳିଲେ ବି ଉଦାସୀନ, ତ୍ରିଗୁଣର କ୍ରିୟା ପ୍ରକ୍ରିୟା ଠାରୁ ଉର୍ଦ୍ଧ୍ୱରେ ଥାଏ। ଯେ ଏ କଥା ଭଲ ଭାବରେ ଜାଣିଥାଏ ଯେ ତ୍ରିଗୁଣମୟୀ ପ୍ରକୃତି ହିଁ କ୍ରିୟାଶୀଳ ଅଟେ, ସେ ସୁଖ ଦୁଃଖରେ ସମଭାବପୂର୍ଣ୍ଣ ହୋଇଥାଏ ଏବଂ ମାଟି ମୁଣ୍ଡା ପଥର ଏବଂ ସୁନା ମୁଣ୍ଡାକୁ ସମାନ ଦୃଷ୍ଟିରେ ଦେଖେ। ଯେ ଜ୍ଞାନୀ ଧୀର ଏବଂ ନିନ୍ଦା ଓ ପ୍ରଶଂସାରେ ସମତା ରକ୍ଷା କରିପାରେ, ମାନ ଅପମାନରେ ଅପରିବର୍ତ୍ତିତ ରୁହେ, ଶତ୍ରୁମିତ୍ରଙ୍କ ପ୍ରତି ସମାନ ଭାବରେ ବ୍ୟବହାର କରେ, ସେ ସମସ୍ତ ପ୍ରକାର ସକାମ କର୍ମର ପ୍ରତିଷ୍ଠା ତ୍ୟାଗ କରି ଯେ ସମସ୍ତ ପ୍ରକାର ସକାମ କର୍ମର ପ୍ରତିଷ୍ଠା ତ୍ୟାଗ କରିଛି ସେ ହେଉଛି ଗୁଣାତୀତ ପୁରୁଷ। ଈଶୁ ଗୁଣାତୀତ କଥା ପ୍ରଭୁପାଦ ବହୁତ ବଡ ପର୍ବଟ ଲେଖିଛନ୍ତି, ପ୍ରଭୁପାଦ ରଚନା କରି ସୁନ୍ଦର କଥା ସେ ଲେଖିଛନ୍ତି, ସେସବୁ ଭିତରେ ରଖି ଦେଇଯାଇଛନ୍ତି। ଯେତେବେଳେ ବ୍ୟକ୍ତି ଭୌତିକ ଶରୀର ପ୍ରତି ବିଶେଷ ଚେତନଶୀଳ ହୁଏ ସେତେବେଳେ ସେ କେବଳ ଇନ୍ଦ୍ରତୃପ୍ତି ନିମିତ୍ତ କାର୍ଯ୍ୟ କରେ, କିନ୍ତୁ ଯେତେବେଳେ ବ୍ୟକ୍ତି ଚେତନାକୁ କୃଷ୍ଣ କାଢ଼କୁ ନିଏ ଅର୍ଥାତ୍ କୃଷ୍ଣ ଚେତନଶୀଳ ହୁଏ ସେତେବେଳେ ଇନ୍ଦ୍ରତୃପ୍ତି ଆପେ ଆପେ ବନ୍ଦ ହୋଇଯାଏ। ତ୍ରିଗୁଣାତ୍ମକ ସ୍ଥିତି ଯିବା ପାଇଁ ସେ ଆସ୍ଥାରେ ଦେଉଛନ୍ତି, ପର୍ବଟରେ ସେଇଟା ଦେଖିଦେଲେ ବ୍ୟକ୍ତି ବ୍ୟକ୍ତି ଏ ଜଡ଼ ଜଗତର ଆବଶ୍ୟକ କରେ ନାହିଁ, ଆଉ ମଧ୍ୟ ସେ ଜଡ଼ ଜଗତର ଦାବିକୁ ଗ୍ରହଣ କରିବା ଦରକାର ନାହିଁ। ତ୍ରିଗୁଣର ପ୍ରଭାବ ଏ ଶରୀର ଉପରେ ପଡ଼ିବ, କିନ୍ତୁ ଚିଦାତ୍ମା ହିସାବରେ ଆତ୍ମା ଏସବୁଥିରୁ ମୁକ୍ତ। ସେ କିପରି ମୁକ୍ତ ହେବ? ସେ ଏ ଶରୀରଟିକୁ ଉପଭୋଗ କରିବାକୁ ଇଚ୍ଛା କରେ ନାହିଁ, କିମ୍ବା ଏ ଶରୀରରୁ ମୁକ୍ତ ହେବାକୁ ମଧ୍ୟ ଇଚ୍ଛା କରେ ନାହିଁ। ଏହିପରି ଦିବ୍ୟ ସ୍ତରରେ ଅବସ୍ଥାନ କରି ଭକ୍ତ ଆପେ ଆପେ ମୁକ୍ତ ହୋଇଯାଏ। ସେ ଭୂତ ପ୍ରକୃତିର ତ୍ରିଗୁଣ ପ୍ରଭାବରୁ ମୁକ୍ତ ହେବାକୁ ଚେଷ୍ଟା କରିବା ଦରକାର ନାହିଁ, ସେ ଆପେ ମୁକ୍ତ ହେଇଛି। ସେ ଯେତେବେଳେ ଏଇ ଇନ୍ଦ୍ରତୃପ୍ତିକୁ ତା ବନ୍ଦ କଲେ, ଏବେ ଏତେ ରୁଲ୍ସ ରେଗୁଲେସନ ରଖାଗ ନାହିଁ, ଏମିତି ଖାଇବ, ଏମିତି କରିବ, ଏଇଟା କରିବ, ଇନ୍ଦ୍ରତୃପ୍ତିକୁ ବନ୍ଦ କଲା କରିବ ଏଣେ ଇନ୍ଦ୍ରମାନଙ୍କର ପ୍ରହାଡ଼କୁ ରୋକିବାକୁ ଆମେ ଚେଷ୍ଟା କରୁଛେ, ତାର ତାଙ୍କର ଯୋଉ ସ୍ୱଭାବ ରହିଛି ତାକୁ ବନ୍ଦ କରିବାକୁ ଚେଷ୍ଟା କରୁଛେ ନା। ଆଉ ଉତ୍କୃଷ୍ଟ ଚେତନା କଣ, ଏଟା ବୈରାଗ୍ୟ ବିଦ୍ୟା କୁହାହେଲା। ଆଉ ଇନ୍ଦ୍ରମାନଙ୍କର ତାଙ୍କ ସବୁ ଚିନ୍ମୟ ସ୍ଥିତିକୁ ଆଣିବା ପାଇଁ ଆମେ ବିଶ୍ୱ ଭୂଗୋଳକୁ ବନ୍ଦ କରି ତାଙ୍କୁ ଆଧ୍ୟାତ୍ମିକ ସୁଖ ଦେବା ପାଇଁ ଚେଷ୍ଟା କରୁଛେ। ସେ ରାଜି ହଉନାହାନ୍ତି, ତାଙ୍କୁ ବ୍ୟବସ୍ଥିତ ହେବାକୁ ପଡ଼ୁଛି। କଣ କରିବ, ଏକାଦଶୀରେ ଆଉ କଣ ଯେ ସିଝା ସବ୍ଜି ଖାଉଛି ତାକୁ ଭଲ ଲାଗୁଛି, ଆଉ ତ ନାହିଁ କିଛି, ଆଉ କଣ କରିବା, ଆଉ ତ ଖାଇ ହବନି, ଅରୁଣ ଡରି ଡରିକି ତାକୁ ଗାଁ ପେଟ ଭର୍ତ୍ତି କରିବା ଖାଇବ ନା, ଭଲ ଲାଗୁଛି। ଭଗବାନ କାଲି କହିଲେ ତା ସବୁ ଉପବାସ ଉଠିଗଲା, ଦେନା ଆଉ ଡେଇଁବେ ଭକ୍ତ, ଭଲ ହେଲା, ଉପବାସ ଉଠିଗଲା। ଉପବାସ ଉପବାସ ହବ ମାନେ ଦୁଇ ଦିନ ଆଗରୁ ଆଗେ ମୁଣ୍ଡରୁ ଚିନ୍ତା ବସେ, ଆଉ ଉପବାସ ହବନି, ଯିବ ବିଷୟଟା ରହିଛି ନା। ଗୁଣାତୀତ ଯୋଉ ଲକ୍ଷଣ ସବୁ ରହିଛି, ମାନ ଅପମାନ ସମରୁଷ୍ଟ କାଞ୍ଚନ, ଭଗବାନ ଯୋଉ ସବୁ କହିଲେ କେମିତି ଗୋଟେ ଜୀବ ଗୁଣ ହବ, କେମିତି ଅପ୍ରାକୃତ ଗୁଣ ସରଳ ହବ, ଯେମିତି ସଖାମାନେ କହିଲେ ନା କେତେ ସୁନ୍ଦର ଭାବରେ କାଲି ଶୁଣୁଥିଲେ, କହୁଥିଲେ ହେ ବ୍ରାହ୍ମଣ ଗଣ, ଯେହେତୁ ଶାସ୍ତ୍ରଜ୍ଞ ବେଦବିତ୍ତମାନ ସବୁ ବେଦ ତତ୍ତ୍ୱ ଜାଣିଛନ୍ତି, ଯଦି ଆମକୁ ନ କହି ଦିଅନ୍ତି ତାହେଲେ ଆମେ ପଳେଇଛୁ, ଆମେ ପଳେଇଛୁ ଭୂମିରେ ପ୍ରଣାମ କରି ସେଇଭଳି କଥା କହି ଆସୁଛୁ ଏବଂ ଆସି ଫେରି ନାହାନ୍ତି। ରାମକୃଷ୍ଣଙ୍କର କେମିତି ତୁମର ହୃଦୟ, ତୁମର ରାମକୃଷ୍ଣଙ୍କର ନାମ ଶୁଣିଲା ମାନେ ଜଗତରେ କହୁଛନ୍ତି ଜଗତରେ ସମସ୍ତେ ତାଙ୍କର ହୃଦୟ ରଞ୍ଜିତ ହେଇଯାଏ, ସମସ୍ତେ ଉନ୍ମୁଖୀ ହେଇଯାନ୍ତି ବା ସମସ୍ତେ ଆକୃଷ୍ଟ ହେଇଯାନ୍ତି। ତୁମ ହୃଦୟରେ କେମିତି ତୁମେ ତୃଷ୍ଣା ରହୁଛ, ତ ହୃଦୟ କିଭଳି, ଯାହାର ହୃଦୟଟା ମନୁଷ୍ୟର ଭାବକୁ ଗ୍ରହଣ କରିପାରୁନି ସେ କଣ ଭଗବାନଙ୍କର ଭଗବତ ଭାବକୁ ଗ୍ରହଣ କରିପାରିବ, ମନୁଷ୍ୟର ସୁଖ ଦୁଃଖକୁ ସେ ବୁଝିପାରେ, ଫିଲିଙ୍ଗସଟା ଗୋଟେ ବୁଝିପାରେ। ବ୍ୟକ୍ତିରେ ଯେ ହୃଦୟଟା ଅତ୍ୟନ୍ତ ଆବିଡ଼ତା ରୁହେ, ଦୋଷ ଗୁଡ଼ା ରୁହେ, ସେ ଅନ୍ୟର କଷ୍ଟ, ଅନ୍ୟ ଗୋଟେ ଲୋକ କଣ କହୁଛି, କେମିତି କଣ କରୁଛି, କଣ ସେଟା ସେ ଆଉ ଫିଲିଙ୍ଗସ ତା ହୃଦୟକୁ ଆସିବ, ତାର ଆସିବନି କିଛି, କାହିଁକି ତା ହୃଦୟ ସବୁ କଣ ରହିଛି, ଆବିଡ଼ତା ରହିଛି, ତା ନିଜ ଚିନ୍ତା ରହିଛି, ଅନ୍ୟମାନେ ମୁଁ ଏଇଟା ସିଏ ଏଠି ପୁତ୍ରୀ କଷ୍ଟ କରିଥିବା, ସିଏ ଏତିକି କଲେ ଅସୁବିଧା ହବ, ତାର ଏଟା କଲେ ହବ, ସେଟା ହଉ ଚିନ୍ତା ତାର ଆସିବ, ସେ ଗୋଟେ ତାର ନିଜ ନିଜ ଇଏ ରହିବ ଗୋଟେ ଭାବଟା, ଗୋଟେ ଆମେ ଯାହା ସାଙ୍ଗରେ ରହୁଛେ ତାର ଭାବଟାକୁ ଜାଣିପାରୁନୁ, ଆଉ ଭଗବାନଙ୍କର ଭାବଟା କେମିତି ଜାଣିବ, ଇଏ ଏତେ ଧର୍ମାଜ୍ଞ ଲୋକ ହେଇକି ସେମାନେ ଜାଣିପାରୁନାହାନ୍ତି। ଆଉ ଭଗବାନଙ୍କର ଭକ୍ତ ଶିଶୁ ଜାଣିଛନ୍ତି ସବୁ ଜ୍ଞାନ ଭଗବାନ ଦଉଛନ୍ତି ତାଙ୍କୁ, ସେ ପଚାରିଲେ କହିଲେ ଆଜ୍ଞା ଆପଣ ଅର୍ଣ୍ଣ ଦେଲେ କିଛି ଅସୁବିଧା ହେଉନି, ଆମେ ହଉଛି କ୍ଷୁଦାର୍ଥୀ, କହିଲେଣି ନାଇଁ ଯଜ୍ଞ ସରିଲେ କେମିତି ଦେବୁ, ତୁମେ କହୁଛ ଯା ଠିକ ଆମେ ବୁଝିପାରୁଛୁ ରାମକୃଷ୍ଣଙ୍କ ପାଇଁ ଦରକାର ଯଜ୍ଞଟା ସରିନି ନା। ସେ କହିଲେ ଦୀକ୍ଷାୟାମ ପଶୁ ସଂସ୍ଥାୟାମ ସୁସ୍ତ୍ରା ଶ୍ରୁତ୍ୟା ଶ୍ରୋତ୍ରାମଣ୍ୟାଶ୍ଚ ସତ୍ତମା ଅନ୍ୟତ୍ର ଅଧିକିତସ୍ୟାପି ନା ଅସ୍ନାନ ହି ଦୁଃସ୍ଥିତି। ଏ ସଜ୍ଜନ ଶ୍ରେଷ୍ଠ ବ୍ରାହ୍ମଣଗଣ, ଦୀକ୍ଷା ଆରମ୍ଭ କରି ଅଗ୍ନିସୋମୀୟ ଯଜ୍ଞରେ ପଶୁବଦ୍ଧର ପୂର୍ବ ପର୍ଯ୍ୟନ୍ତ ଦୀକ୍ଷିତର ଅନ୍ନଗ୍ରହଣ ଦୁଷ୍କର, ତଦ୍ଭିନ୍ନ କ୍ଷେତ୍ରରେ ତଦ୍ଭିନ୍ନ ଅନ୍ୟ କ୍ଷେତ୍ରରେ ଏବଂ ଇନ୍ଦ୍ର ଦେବତା ଆଦି ଯଜ୍ଞ ବ୍ୟତୀତ ଅନ୍ୟ ଯଜ୍ଞରେ ଦୀକ୍ଷିତ ବ୍ୟକ୍ତିର ଅର୍ଣ୍ଣ ଭୋଜନ କରିଲେ ନିଶ୍ଚୟ ଦୋଷ ହୁଏ ନା, ସେଥିପାଇଁ ଆମେ ଅର୍ଣ୍ଣ ପ୍ରାର୍ଥନା କରୁ। ଏସବୁ ଯଜ୍ଞ କଣ ଆମେ ତ ଜାଣିନୁ, କଣ ସେ ସବୁ କର୍ମକାଣ୍ଡ ଯିଏ ଯେଉଁ ଜାଣିଥିବେ ଜାଣିଥିବେ, ବେଦର ସ୍ତୁତି ଅଛି, ଶୁକ୍ରମଣି ଯଜ୍ଞ, ସେ ଇନ୍ଦ୍ରଙ୍କ ପାଇଁ ଯଜ୍ଞ, ସେ ଯଜ୍ଞର ନିୟମ ରହିଛି। ପଶୁବଧ ମାନେ କଣ, ପଶୁବଧ ଅର୍ଥ ନୁହେଁ ଯେ କଣ ପଶୁବଧ କରୁଥିଲେ, ପଶୁ ନାଁରେ ବି ପଶୁବଧ ବି ହଉଥିଲା, କେତେବେଳେ ଫଳ ଏ ଯେଉଁ କୋଖାରୁକୁ ନାହିଁ ପାଣି କୋଖାରୁକୁ ସବୁ ଲୋକ ଦିଅନ୍ତି, ସବୁ କେତେ ପ୍ରକାର ତାଙ୍କର ସବୁ କଣ ଯଜ୍ଞ କିଏ ଜାଣିଛି, ଆମେ ସବୁ ଯଜ୍ଞ ବିଷୟରେ କିଛି ଜାଣିନି, ଇଏ ସବୁ ଭଗବାନଙ୍କ ଭକ୍ତମାନେ ଜାଣିଛନ୍ତି, କିଏ ସକାମ ସକାମ କେମିତି ଜାଣିବେ, ଏ ଗାଈଚରିଆ ଲୋକ ଇଏ ତ କୃଷ୍ଣ କୃଷ୍ଣ ଛଡ଼ା କିଏ ଜାଣନ୍ତି, ଇଏ କଣ ଜାଣନ୍ତି, ଇଏ ସ୍କୁଲ କଲେ ଯାଇଥିଲେ ନା କୋଉ ବ୍ରାହ୍ମଣ 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 ମାନେ ସାର ମିଶିକି ପଢ଼ିଥିଲେ ନା କୋଉ ଯଜ୍ଞ କରିଥିଲେ, ତ ଗୋପାଳ ଯାଇଥିଲେ, ଏମାନେ କେମିତି କହିଦେଉଛନ୍ତି। ଜ୍ଞାନ ପୂର୍ଦ୍ଧଶିକ ବୁଦ୍ଧିଗତ ଜ୍ଞାନ ଶାସ୍ତ୍ରଗତ ଜ୍ଞାନ ଯୋଉ ରହିଛି ଏଇଟା ଭଲ ତୁମର ରହିଛି, ସେ ଜ୍ଞାନ ତୁମେ ଯାହା କହୁଛ ଘସି ଘାସି ପଡ଼ି ପାଡ଼ିକି ତୁମେ ମନେ ରଖିଛ, ଏଟା ଭଲ, କିଛି ଅସୁବିଧା ନାହିଁ, ତୁମ ମୁଣ୍ଡରେ ଅଲଗା ଜିନିଷ ରହିବା ପାଇଁ ଏ ଜିନିଷ ରହିଛି ଭଲ, କିନ୍ତୁ ଏଇଟା ତୁମେ ଭାବନି ଯେ ଏ ଜ୍ଞାନଟା କିଭଳି କାର୍ଯ୍ୟ କରିବ, ତୁମକୁ ସାହାଯ୍ୟ କରିବ, ସେଇଟା ବଡ଼ କଥା, ତୋ ପାଖରେ ଅଛି ସେଇଟା ତୁମକୁ କେତେ ସାହାଯ୍ୟ କରିବ ଭକ୍ତି, ସେଇଟା ବଡ଼ ଜିନିଷ। କିନ୍ତୁ ଭଗବାନ କରୁଣାରେ ଯୋଉ ଜ୍ଞାନ ସବୁ ଆସେ প্রভুঙ্গ করুণা যোগে না আসে সেটা এই মমত্ব করিনা প্রীতিপূর্বকম দাদা আমি ভক্তি যোগ প্রীতিপূর্বকম শব্দটা হেলে লগে এই মমতটাও রক্ষে দেয় চাবি কাটতে পারে ভজনটা কেমতি হব কম কে দেশম সতত যুক্ত না ভজতাম প্রীতিপূর্ব যেন সতত যুক্ত হব কি তার প্রীতি নথিলে বি সে সবল ভজন করে তার ভজন কিছু ফল মিলবে সব ভজন আর জন সত্য ভজন কেমতি করে পারিব তার প্রীতি থিবা দরকার প্রীতি নথিলে মমতা কত চিন্তা কি 24 ঘন্টা করি কৃষ্ণ ভাই সবলে কাই চিন্তা হব কাই তুমি মু এত করে যদি মু এটা কাই করে যদি যদি সব লোক সংসার মু এত কাই করতে ভাই ভাই কোন দিবি সে এত করে মু আগে সব করে সে দিন করে মু কাই করে যদি দে প্রীতি তুমি সে কোন করে সত্য যুক্ত না সবলে সে সেবা করে সবলে জপ করে ভজন করে ভগবান কে চিন্তা করে এটা মমত্ব রইল দামি বুদ্ধি চুল সেটা বুদ্ধি দেবে ভগবান বুদ্ধি যোগম বুদ্ধি যোগম যে বুদ্ধি দ্বারা তুমি যুক্ত হইপারে আমার বর্তমান বুদ্ধি আছে কিন্তু সে বুদ্ধি দ্বারা ভগবান পাখে যুক্ত হইপারে সেটা বড় অসুবিধা আমি প্রচার করছি আমি শাস্ত্র পড়েছি আমার জ্ঞান আছে পাঁচটা লোক বুঝে দেউছে এটা করা দরকার সেই বুদ্ধি দ্বারা যা যেউ বুদ্ধি দ্বারা অন্য কো আমি কৌছি তো ঠাকুরটা আগুলি সেই বুদ্ধি দ্বারা আমি নিজে ভগবান পাখে যুক্ত হইপার কাইকি পারো না এটি মাইনাস পয়েন্ট আমার রয়ে প্রতিকৃত জ্ঞানটা ফলবতী হোক যেমনি তোমার তোম পাখে মঞ্জিটা পড়েছি মঞ্জিটা মাটির পকাই দেলো মাটি হচ্ছে ঠিক মঞ্জিটা আছে পানটা পানটা নহলে সে গজা হবনি কৃপাটা নহলে তুমি সে জ্ঞান দিব সব দিব ভক্ত সর্ব পাইতো কিন্তু গজা হবনি ভক্তি লোক আমি যে হবনি কৃপাটা দরকার কৃপাটা দরকার চলো হবে গুরু বৈষ্ণব কৃপা হরি গুরু বৈষ্ণবঙ্কর কৃপা তাহলে মিলিযিব হব সব জ্ঞান আসি পৌঁছিব জ্ঞানটা কোন এমতি গোটে পড়াশোনা করি পণ্ডিত হওয়া জগতের গোটে বড় প্রাপ্ত হওয়া সে তো সে গোটে অলগা লাইন আম লাইন হচ্ছে অলগা আমার যেতে প্রকার যোজনা আমার যেতে প্রকার কম বাজিব প্রচেষ্টা সব জিনিস গুড়িক কেবল গোটে ভগবান প্রতি গুরু বৈষ্ণব প্রতি প্রীতি যোগে হইপারা যো সেবার হইপারা যেতে হইপারা সেটা সেটা বড় জিনিস তেম অলগা যজ্ঞ মানে পশুবদ্ধ পূর্ব অর্ণ খাই হব না শিকা কিন্তু এই যজ্ঞ আপনার যে যজ্ঞ করছেন স্বর্গ দিয়া কোটা আঙ্গিরস নাম যজ্ঞ যে করছেন সেটা কিছু অসুবিধা নাই যজ্ঞ অর্ণ দিয়ে পারি অসুবিধা দীক্ষিত আপনার হলে দীক্ষিত অর্ণ খাওয়া উচিত নয় পশুবদ্ধ পূর্ব কিন্তু আপনার দীক্ষিত হলে যজ্ঞ আপনি দিয়ে পারি আশ্চর্য এই গাই চরিয়া লোক এত বিদ্যা সবুলে কে ভাবিবা উচিত নুহে আমার শাস্ত্রে জ্ঞান রয়েছে ঠিক সব আমি জানিছে কিন্তু ভগবান যে যা জ্ঞান দৌঁচ তা গোটে সরল কথাটা তাকে যে জ্ঞানটা দেবে সে জ্ঞানটা আপ পাখে আমি সব পরীক্ষা দেখেছি গোটে ছোট ছোট পিলা আছে কোউ কর্মী পিলা আছে গোটে কথা কহিদেবে আরে আমি জীবন ভিতরে আমি শাস্ত্র অধ্যয়ন করে জানু সে ছোটটা যা কহিদেলে গোটে সরল কথা সে কহিদেবে আরে ভগবান সে গোটে পাঠ সাক্ষ আমি সব ভাবছি ছোটটা সে বি এমনি কথা কহিদেউছি ভগবান কাহা কাহাকে কেমতি জ্ঞান দিয়ে দেবে সে জ্ঞানর প্রভুর জ্ঞানটা দৌঁচ না সেটা সমস্ত তোমার সমস্ত জ্ঞানকে জোর করে দেব সমস্ত জ্ঞান যে প্রকার জ্ঞান বুদ্ধি বয়স হতে সব জিরো করে দেব প্রভুজ প্রভুজ কথা সব কৌলে যেমনি জ্ঞান ভগবান দৌলে সমস্ত বোকা গতি পড়ে আসতি তুমি সেই বহি পড়ো প্রভু সেই সমান কনভারসেসন তুমি করিপারি তুমি কাহিনি জানিপার তুমি কহিলে তাঙ্ক পাখে তুমি তুমি প্রভুপাদ চেষ্টা কর প্রভুপাদ কনভারসেসন কই জনক পরাস্ত করিয়া করিপারে কাই করিপারি তুমি ধর সে জিনিস কই বসি আউট কোশ্চেন আরেঞ্জ করে দাও কিনা সুপর সোল জাঁচি এই যে লোকটা কুচি ইয়ার মো প্রতিপ্রীতি নাই কি মতো কনভিন্স করি সে লোকটা কিন্তু কনভিন্স করি প্রভু যেত যা কুলে কোশ্চেন করে পার কে করে পার কিন্তু প্রীতিটা দিলাম ভগবান পাখে শক্তিটা ভগবত শক্তিটা আছে প্রীতিটা আছে তুমি দেখ সেই সেই বিদেশি লোক মানুষ প্রভু যে আনসার দিয়ে তুমি ইন্ডিয়ান লোক মধ্যে বর্তমান সে আনসার তুমি স্যাটিসফাই করিপার দেখ তুমি পরীক্ষা করি সে আউট কোশ্চেন করে দেছ কিন্তু প্রভু দেখা করিপার সাধুগুরুঙ্কর সেবা ভগবানঙ্কর সেবা কলা পরে যদি সে কৃপা করে তুমি বুঝিপারিব আচ্ছা 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 ঠিক আছে কেতে বড় রাস্তা ইয়ে ঠিক আছে রাস্তা বহুত হলে বি তো সটকট কৃষ্ণ করতে সটকট রাস্তা পাইযিব তুমি সে কথা কৌশি তুমি গোটে কাম কর তুমি তো কৌ আপন মানে আপন মানে অর্ণ দেলে কি দোষ না আমি ভিক্ষা করছো আমার কি দোষ না আপনার যজ্ঞ আমি দিয়ে পারিবে কিছু অসুবিধা इति ते भगवत जांचा सुनवंतो अपिनस्सो सुश्रवो खिद्रा साभुरी कर्मण बाली संबुद्ध मानिनः ननु ते शास्त्रज्ञापि कथम न सुश्रो तत्र न वस्तुत शास्त्रज्ञ प्रत्युत शास्त्र अधित ध्याप्यः च मूर्खाय वैदि सक्रोधं तन आक्षिप्यति सुखद रागिगले क्रोध करदे मूर्खोड़ा उत्तर ब्राह्मण स्वर्ग जी यज्ञ करोड़ा से कहले इतिते भगवत जांचा जा किए मगुले भगवान मगुले मगुले कि प्रकृत सखा मगुले भगवान आदेश दे भगवत जांचा सुखदेव को लगुला भगवान ही जाइए जीवन आदेश कारिणी दूत मान को तुम कौन अपमान कला मैंने जमी इंडिया कौन अच्छा सब आम जान राष्ट्रदूत राष्ट्रदूत अपमान कर दे कौन हम युद्ध गृहजुद्ध देखिए राष्ट्रदूत किसी पाकिस्तान कर दूँ देखिया सी आम टोटाल आम कंट्री रिप्रेजेंटेटिव ना तो अपमान कर अपमान कला सांसा लगे युद्ध सब कर राष्ट्रदूत किसी अफिस् पूरा देखो ना पूरा पाकिस्तान राष्ट्रदूत तो पुणी अच्छा ना भारत में भारत तो पाकिस्तान सा युद्ध कर मारदेनि हरिंग कंडीशन पूरा खाई ना राष्ट्रदूत किसी अपमान कर ये भगवान तरफ जाइए ना सुखदेव दृष्टि के देख भागवत दृष्टि गुटा अलग गोप गोप से कहते गोप मैंने मागुचे बर्तमान कह भगवत इतने भगवत जांच शुणवंत भी न सुश्रो शुणिकी न शुणिले भगवान मागुच जगत समस्त पाखे हाथ पता सखा जाए क्या पाखे हाथ पते तुम कहीं क्रोध कर क्षुद्र आशा स्वर्ग को जी क्षुद्र आशा भूरी कर्मणा के कष्ट बालिशा अज्ञ गुडा अज्ञ है वृद्ध मान पंडित क्रोध से कहे ना शास्त्रज्ञ कथम वस्तुत शास्त्रज्ञ अच्छा शास्त्रज्ञ है शुणिले कमी क्षुदार्थी मैंने कहते बुझेदे कहीं शुणिले शास्त्रज्ञ नुहत अरे पढ़ले तुम गोटे बहुत किसी ज्ञान होगा कहीदे तुम बहुत ज्ञान अच्छे ना तुम शास्त्र ज्ञान में गुरुकृष्ण करुणाटा के तुम्हारा अनुभव गोचर के तुम्हें प्रियता भाव भाव शास्त्र ज्ञान के तुमको हृदय को स्पर्श करुम हृदय भितर कि भावटा सृष्टि कर ज्ञान प्रभाव ज्ञान पढ़ दे कहीद ना श्रीकृष्ण वस्तु ते भी मूर्खा से मूर्ख सक्रोध वचन चक्रवाद लिखे कौन लिखे सक्रोधम आक्षेप्यते क्रोध तब आक्षेप करे रागिगले कहीं क्रोध क्रोध टा कौन तक सुखदेव के शांत वस्त्र ना क्रोध करदे कहीं क्रोध करदे भगवान प्रभु मगुच दौ ना कौन सब बुझे भगवत प्रिंसिपल एटा प्रेम भगवान प्रति स्नेह से क्रोध सार्थत्व क्षुद्रे स्वर्ग एवं आशा मात्र जे शांति दुईट श्लोक कहते अढ़ाईटा श्लोक कहे क्षुद्र आशा आशा बहुत कम स्वर्ग को जाऊँगी वृंदावन रही वृद्ध मान एवं ज्ञानी ज्ञान ज्ञान बुद्धा चक्रपति लिखे प्रकृत से पंडित बोली ज्ञान कर वस्तु तो पंडित नुह निजक पंडित बोली केवल ज्ञान मात्र ही कर ज्ञान था भगवान सखा मैंने दे न ईश्वर वाक्य जीवन गोटे जो जिन रही गोटे बाधक ममत्व भावना गुरुकृष्ण प्रति आसपारे भगवान प्रति आसपारे तार आज जिते जो गुण गुड़ाक रहा सब गुण गुड़ के सपोर्ट बर्तमान करना सब भल गुण रही कि तार साधु भगवान प्रति गुरुकृष्ण प्रति तार ममता आसपार फेरे परवर्त श्लोक कहे देश काल द्रव्य मंत्र तंत्र द्विज मंत्र तंत्र द्विजो द्विज अग्नयो देवता यजमानश्च क्रतुर क्रतुर धर्मश्च जनमयम् तब्रह्म परमं सख्य भगवत अधोख्यजम् मनुष्य दृष्ट दुष्प्रज्ञा मर्त्यात्मनम् नमे निरे देश काल चक्र पुरडास प्रभुति विविध द्रव्य मंत्र पुरोहित अग्नि यजमान यज्ञ धर्म समस्त जहार स्वरूप ଯଜ୍ଞଟା ଯୋଉ କରାଯାଉଛି ସେ କୁଆଡେ ଯିବେ? ସ୍ୱର୍ଗକୁ ଯିବେ। ଯଜ୍ଞରେ ଯେଉଁ ଜିନିଷ ଲାଗୁଛି କେଉଁଟା ଭଗବାନଙ୍କ କଥା ସୁଖଦେବ ଦେଖୁଛି? କାହାର ସବୁ? ସବୁ ଭଗବାନଙ୍କର ବିଭୂତି ନା, ମନ୍ତ୍ର ଭଗବାନ ପାଖରୁ ଆସିଛି ନା। ସମସ୍ତ ଯାହାର ସ୍ୱରୂପ ଦୁର୍ବୁଦ୍ଧି ବିପ୍ରଗଣ ସେଇ ପରମ ବ୍ରହ୍ମରୂପୀ ସାକ୍ଷାତ ଭଗବତ ବିଗ୍ରହ ଅଧ୍ୟକ୍ଷ ବସ୍ତୁଙ୍କୁ ମନୁଷ୍ୟ ଜ୍ଞାନ କରି ତାଙ୍କୁ ସମ୍ମାନ କଲେ। ଆଉ ସୁଖଦେବଙ୍କର କ୍ରୋଧ କରିବାରେ କୌଣସି ଅଯଥାର୍ଥ ନୁହେଁ, ଯଥାର୍ଥ। ଭଗବାନ କଣ କହିଲେ ଭଗବତ ଗୀତାରେ? ମତେ ମନୁଷ୍ୟ ଜ୍ଞାନ କରି କଣ କହିଲେ? କ୍ରୋଧ କରି କହିଲେନି ଅବଜାନନ୍ତି ମା ଗୁଢା ମାନୁଷୀ ତମ ଆଶ୍ରିତ। ଏଇଟା ରହିଲା ପରମ ଭାବ ଜାଣନ୍ତୁ, ପରମ ଭାବକୁ ଜାଣିପାରୁନାହାନ୍ତି। ଆଉ ମନୁଷ୍ୟ ଜ୍ଞାନ କରିଦଉଛନ୍ତି କିଏ? ବ୍ରାହ୍ମଣ ଗଣ ସ୍ୱର୍ଗକୁ ଯିବା ପାଇଁ ବେଦମନ୍ତ୍ର ଜାଣିଛନ୍ତି ସବୁ ମନୁଷ୍ୟ ଜ୍ଞାନ କରି ସେଟା ତା ଏଇ ତ ଭଗବତ ଗୁରୁ ବୈଷ୍ଣବ ପ୍ରତି ଆଧକ୍ଷିକତା, ଭଗବାନ ପ୍ରତି ଭକ୍ତି ପ୍ରତି ଯୋଉ ଆଧକ୍ଷିକତା, ଏଇ ତ ଖାଇଦେବ ଜୀବନକୁ। ଆଉ ଗୋଟେ ଆଧକ୍ଷିକ ହେବାଟା ସବୁବେଳେ ରହିବ ସ୍ପିରିଚୁଆଲ। ଆଉ ଜୀବନଟା କଣ? ଜୀବନଟା ଗୋଟେ ସ୍ପିରିଚୁଆଲ ଟଚ୍ କିଛି ନାହିଁ ନା। ତାର ଶୀଘ୍ର ମଣିଷକୁ ଦେଖିଲା ମାନେ କଣ ଗେଣ୍ଡା ଅଛି? ମଣିଷ ଗେଣ୍ଡା ହେଲା, ମଣିଷଟା ସେ କାଲି ଜାଣିଟା ଯାଉଛନ୍ତି, ଶୋଉଛନ୍ତି, ଏମିତି କରୁଛନ୍ତି, ସେମିତି କରୁଛନ୍ତି। ଭଗବାନ ପ୍ରତି ସେ ଜ୍ଞାନ ଆସେ, ଆଧକ୍ଷିକତାଟା ସବୁବେଳେ ରହିବ ଜୀବନ। ବାରମ୍ବାର ତ କହିଲେ ବି ସେଟା ମନୁଷ୍ୟ ଜ୍ଞାନ ହେବ। ଗୁରୁଦେବ ସବୁବେଳେ କୁହନ୍ତି ଯେତେ ତୁମେ କୁହ ସବୁବେଳେ ତା ମର୍ତ୍ତି ବୁଦ୍ଧିଟା ହବ। ସେଟା ଏମିତି ଅଛି, ସେମିତି ସେଟା ସବୁବେଳେ ହବ ସେ କହୁଛନ୍ତି। କାହିଁକି ହବ ନା? ଭଗବତ ସତରେ ତା ଦେହରେ ନାହିଁ, ତାଙ୍କ ତାର ହୃଦୟରେ ସାଧୁଙ୍କ କୃପା ସାଧୁଙ୍କୁ ଚିହ୍ନିବ। ଯେତେବେଳେ କୃପାଟା ସେ ପାଇନି ସେ କେମିତି ଆଣିବ? ତାର ଆଧକ୍ଷିକତା ଆସେ ତେଣୁ ଆଟଲିଷ୍ଟ ତାଙ୍କୁ ସେତିକି କୁହାଯାଉଛି ତୁମେ ତ କୃପାଟା ପାଇନ, କିନ୍ତୁ କମ୍ ସେ କମ୍ ତୁମେ ଆଧକ୍ଷିକ ବୁଦ୍ଧି କରଣ, ମନୁଷ୍ୟ ଜ୍ଞାନ କରଣ। ମନୁଷ୍ୟ ଜ୍ଞାନ ଯଦି କରିବ, ସାଧୁ ବୈଷ୍ଣବମାନଙ୍କୁ ଯଦି ମନୁଷ୍ୟ ଜ୍ଞାନ କରିବ, ଶୁଦ୍ଧ ଭକ୍ତଙ୍କୁ ମନୁଷ୍ୟ ଜ୍ଞାନ କରିବ, ତାହେଲେ ତୁମର ସବୁ ସବୁ କୁନ୍ଦର ସୂଚ ସବୁ ହସ୍ତି ସ୍ନାନ ବେଳେ ହେଇଛି। ଆମେ 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 ଯାହାଙ୍କୁ ଛୋଟ ବୋଲି ଭାବୁଛେ, ଯୋଉ ଦୋଷ ଯୋଉ ଯେଉଁ ଦୋଷ ଯୋଗୁଁ ଆମେ ତାଙ୍କୁ ଛୋଟ ବୋଲି ଭାବୁଛେ, ମନେକର ଗୁରୁଙ୍କୁ ଆମେ ଛୋଟ ବୋଲି ଭାବୁଛେ, ସେ ଏଇ ଟାଇପ୍ଟା କରିଛନ୍ତି, ତୁମକୁ ଏଇଟା ପସନ୍ଦ ଲାଗୁନି। ତୁମେ ଦେଖ ତୁମେ ଯେଉଁ ଗୁଣ ଦ୍ୱାରା ତାଙ୍କୁ ହୀନ ବୋଲି ମନେ କରୁଛ, ସେଇ ଗୁଣଟା ତୁମ ପାଖରେ 100% ଆହୁରି ହୀନ ଥିବ। ତୁମେ ସେଇ ଗୁଣର ମୁକ୍ତ ନୁହଁ, ସେଭଳି ହଜାର ଗୁଣ ତୁମ ପାଖରେ ରହିଛି। ତୁମ ଦୃଷ୍ଟିରେ ସେଟା ତୁ ଦେଖାଯାଉଛି ସେ ଜିନିଷଟା ସେୟା, ତୁମଟା ତୁମର ଦୋଷ। ଜଗତରେ କଣ ଗୁଣ ଦୋଷ ଏ ଯୋଉ ଜିନିଷ ବିଚାର ଗୁଡା ରହିଛି ନା, ଏସବୁ ଭକ୍ତି ପାଖରେ ସବୁ ଏ ଉର୍ଦ୍ଧ ଜିନିଷ, ତାହେଲେ ତୁମେ ବିଚାର କିଛି ଜାଣିପାରିବନି, କିନ୍ତୁ ଜାଣିପାରିବ। ସେ ଉଦାହରଣ ଥିଲା ଗୁରୁଦେବଙ୍କର, ବହୁତ ବହୁତ ଗୁରୁଦେବଙ୍କର ଉଦାହରଣ ଦେଖିଛି, ବହୁତ ଶୁଣିଛି ସବୁ ଭକ୍ତମାନଙ୍କର କେତେ ସବୁ ମର୍ତ୍ତ ବୁଦ୍ଧି କରିଛନ୍ତି। ଯିଏ ଯିଏ ମର୍ତ୍ତ ବୁଦ୍ଧି କରିଛନ୍ତି ସେ ସର୍ବନାଶ ହେଇଯାଇଛି, କିଛି ନାହିଁ କିଛି ନାହିଁ ତାଙ୍କର ନାହିଁ। ସେ ଗୁରୁଦେବ ଯିଏ ସେବା କରିବାକୁ ଆସୁଛନ୍ତି, ଗୁରୁଦେବଟା କୁହନ୍ତି ତୁ ଜାଣିଛୁ କୋଉଠୁ ଆସୁଛୁ, ତୁ କାହା ପାଖରୁ ଜାଣିଛୁ ତ, କିନ୍ତୁ ମୋ ସେବା କରିବା ପାଇଁ ଜାଣିଛୁ ତୁ କାହା ପାଖରୁ, ତୁ ଅଗ୍ନି ପାଖରେ ରହୁଛୁ, ପୋଡ଼ିକି ମରିଯିବୁ। ଗୁରୁଦେବ ଆଗେ କହିଦିଅ ତୁ ଅଗ୍ନି ପାଖରୁ ରହୁ, ତୁ ପୋଡ଼ିକି ମରିଯିବୁ, ଏମିତି କୁହନ୍ତି କହିଲି। କେହି ବି ଟିକି ପାରୁନା ଗୁରୁଦେବ, ଯେଉଁ ଯେଉଁ ଯେଉଁମାନେ ମନୁଷ୍ୟ ବୁଦ୍ଧି କଲେ ସବୁ ସବୁ ପଳେଇଗଲେ, କିଏ ନା ଟୋଟାଲ ସେଟା ତୁମେ ଗୋଟେ ମନୁଷ୍ୟ ଜ୍ଞାନ ହବ ପାଖରେ ରହିଲେ ନା, ସବୁବେଳେ ସବୁ ଦେଖିବ। ଆଉ ଗୁରୁଦେବ ଚୋରି କରି ମଟର ଖାଇଯାଉଛି, ତାକୁ ଗୁରୁଦେବ କିଛି କହୁନା, ତୁମର ଏଇଟା ଆସିବ ନା ନାହିଁ, ଆସିବ ଅଧବାସ କରି ତାକୁ କିଛି କହୁନା। କିନ୍ତୁ ତୁମ ଦୃଷ୍ଟିଟା କଣ? ତୁମ ଦୃଷ୍ଟିଟା ଯେତିକି ଅଛି ଗୁରୁଙ୍କ ଦୃଷ୍ଟିଟା ସେମିତି ନାହିଁ। ସେ ଭକ୍ତି ଠାକୁରଙ୍କୁ ସେ ପଚାରିଲେ, ସେ ଯୋଉ କଣ କଣ ଆନନ୍ଦ ବଜାର ପତ୍ରିକାର ସେ ରାଇଟର ଲେଖିଲେ ଗୋଟେ ଲେଟର, ଆଜ୍ଞା ଆପଣ ବହୁତ ଦିନ ଆଶ୍ରମ ବାସ ସେମାନେ କଲେଣି, ଆଶ୍ରମରେ ବି ରହୁଛନ୍ତି, ତାଙ୍କ ବ୍ୟବହାର ସବୁ ପରିବର୍ତ୍ତନ କିଛି ହଉନି, ବହୁତ ଦିନ ଆଶ୍ରମରେ ରହିଗଲେ, ବହୁତ ଭଜନ ସାଧନ କରୁଛନ୍ତି, ଆପଣ ସେମାନଙ୍କୁ ଏତେ କଥା ଭଗବାନ କଥା କହୁଛନ୍ତି, ତାଙ୍କର ତ କିଛି ପରିବର୍ତ୍ତନ ଦେଖାଯାଉନି। ସେମାନଙ୍କର ତ କୌଣସି ମାନେ ଭଦ୍ରାମୀ ଯାହା ଯୋଉ ଜିନିଷ ଗୁଡା ଦରକାର ସେ ସମୟରେ ସେ ଲେଖିଛନ୍ତି, ବର୍ତ୍ତମାନ ତୁମ କଥା କଣ କଣ ଆମେ ଆମ କଥା କଣ ଆମେ ଆଲୋଚନା କରିବେ? କାହିଁକି ତାଙ୍କର କାହିଁ କିଛି ପରିବର୍ତ୍ତନ କାହିଁ ଆଶା କରାଯାଉନି? ଆପଣ ସେମାନଙ୍କୁ କାହିଁକି ରଖିଛନ୍ତି ମନ୍ଦିର? ଗୋଟେ ଅଡ ଲାଗେ ଗୋଟେ ଏତେ ଗୁଡ଼ା ଦୃଷ୍ଟି ଲୋକ ଗୁଡା କାହିଁ ମନ୍ଦିର ରଖିଛନ୍ତି? ତୁମେ ଯିଏ ଦେଖିବ ସେ ଗୁରୁ ତ କିଛି କହୁନାହାନ୍ତି, ସିଏ ଗୋଟେ ଲେଟର ଲେଖେ, ତାଙ୍କ ସବୁ ପତ୍ର ବିନିମୟ ଗୁଡା ସବୁ ସେତେବେଳେ ସେକ୍ରେଟାରୀ ଲେଖନ୍ତି, ସେ ସବୁ ରଖିଦିଅନ୍ତି, ଲେଖିକି ରଖନ୍ତି, ଏକ୍ସଚେଞ୍ଜ ହୁଏ, ସେ ସେଥିରେ ଲେଖିଛନ୍ତି। ଆଜ୍ଞା ଆପଣ ଯାହା କହୁଛନ୍ତି ସତ୍ୟ, କିନ୍ତୁ ଏଇ ପ୍ରକାର ଲୋକ ଯଦି ସମାଜକୁ ଯିବେ, ତାହେଲେ ସମାଜରେ ତ ସବୁ କମସେ କମ୍ ସେମାନେ ମନ୍ଦିର ଭିତରେ ହିଁ ମଣ୍ଡଳ କରୁଛନ୍ତି ବା ଯାହା ତାଙ୍କ ବ୍ୟବହାର ଅଛି, ଏମାନେ ସମାଜକୁ ଗଲେ ଏବେ ସମାଜରେ ଏତେ ଖରାପ ହବ। ଆଚ୍ଛା ଏଭଳି ଲୋକମାନଙ୍କୁ କିଏ ଆଶ୍ରୟ ଦେବ ମୋତେ ଆଗେ କୁହ, ଯଦି ମୁଁ ସେମାନେ ସବୁ ବାହାର କରିଦେବି ଏଭଳି ଲୋକ ସମାଜରେ କେଉଁଠି ଆଶ୍ରୟ ପାଇବ? ତାଙ୍କର ଦୃଷ୍ଟିଟା କଣ? ସେଭଳି ଜ୍ଞାନୀ ଲୋକ, ସେ ଜ୍ଞାନୀ ଲୋକ ସେ ଯେଉଁ ଦୃଷ୍ଟିରେ ଲେଖିଲେ, ଇଏ କେଉଁ ଦୃଷ୍ଟିରେ ଲେଖିଲେ? ଭକ୍ତି ଠାକୁର ଯୋଉ ଲେଟରଟା ଦେଲେ, ଏଇ ଲୋକମାନଙ୍କୁ ଯଦି ଆମ ମଠରୁ ବାହାର କରିଦେବି, ଏଭଳି ଦୁଷ୍ଟ ହଉଛନ୍ତି, ଏମାନଙ୍କ ଖରାପ ଗୁଣ ଅଛି, ତାହେଲେ ଏମାନଙ୍କୁ କିଏ ଆଶ୍ରୟ ଦବ? କିଏ ଦୃଷ୍ଟି ଲେଖିଲେ? ଆପଣ ଦୃଷ୍ଟି ଲେଖିଲେ ନାହିଁ, ସେ କିଏ ଦୃଷ୍ଟି ଲେଖିଲେ? ସରଳ ଦୃଷ୍ଟି ମଣିଷଟା କି ଏତେ ବଦବୋଧ ହଉଛି, ବଦମାସୀ ହଉଛି, ଏହା ହଉଛି, ତାହା ହଉଛି, ଯିଏ ବି ମଠ ରହିବ ସେ ଦେଖିଲେ କଣ ହବ? ମଣିଷ କରିବ ସବୁବେଳେ ନା ହବ? ସେଇଥିରେ ଯିଏ ବଞ୍ଚିଗଲା ସେଇ ଶୁଦ୍ଧ ଭକ୍ତି ରାସ୍ତା ପଳେଇ ଆସିବ। शुक्र थोड़े दूरे रही फैमिल की गुरुकृष्ण बुद्धि देखे तुम एंगेजमेंट प्रचुर एंगेजमेंट तुम रहीगल तुम रिलेसन आस बचीज भक्ति लाइफ स्टम पढ़ू से सीनियर लिडर थे सब बसगले
सीनियर
सन्यास भक्ति ठाकुर जन थाए मैंने कौन सेक्रेटरी भाया बहुत बही पत्र बहुत कार्य एक्सपर्ट तार किसी दोष रही ସନ୍ୟାସ ମାନେ ସବୁ ଘେରା ହେଇଗଲେ ବୋଲେ ଆଜ୍ଞା ତାକୁ ମଠରୁ ବାହାର କରିବାକୁ ପଡିବ। ଆମେ ତ କାହିଁ ଦେଖ ତୁମ ଦୃଷ୍ଟିଟା ଠିକ ନୁହେଁ, ଆଧ୍ୟାତ୍ମିକ ଦୃଷ୍ଟି ଆସିଗଲା। ଏବେ ମନୁଷ୍ୟ ଜ୍ଞାନ କରୁଥିବା ବ୍ରାହ୍ମଣ ମାନେ ସେଇ ପଥରେ ତାଙ୍କ ଜାଗାରେ ରହୁଛନ୍ତି, ତାଙ୍କ ଜିନିଷରେ ଯଜ୍ଞ କରୁଛନ୍ତି, ତାଙ୍କ କୃପାର ସ୍ୱରୂପ ବୁଝିବେ, କିନ୍ତୁ ତାଙ୍କ ମଣିଷ ଜ୍ଞାନ କରିବେ ଶାସ୍ତ୍ର ଜାଣିକି। ଆଉ ଭକ୍ତି ଠାକୁର ସେ କଥା କହିଲେ ଆଶ୍ଚର୍ଯ୍ୟ ହେଲା, ଏଇ ଗୋଟେ ଜୀବ ଯାହାଙ୍କ କୃପାର ଆଜି ପଦବୀ ପାଇଛି ସେ ଗୁରୁଙ୍କ ବିରୁଦ୍ଧରେ ସେ ଆସି ଖିଆ ହେଇଯାଇଛି। ଲାଷ୍ଟକୁ ସେ କହି ତାଙ୍କର ସମସ୍ତେ ଶିଷ୍ୟ, ଲାଷ୍ଟକୁ ସେ କଣ କହିଦେବେ ମୋର କେହି ମୋର ଶିଷ୍ୟ ନୁହଁ, ନୂଆ ନିଜ ମାଇଣ୍ଡ ସାହେବ ଗୁରୁଦେବ ସେ କଥା କେହି ମୋର ଶିଷ୍ୟ ନୁହଁ। ଆଉ ତାଙ୍କ କିଏ ଶିଷ୍ୟ ନୁହଁ ତୁମକୁ ଦେଖା ଦେଉଥିଲେ କେମିତି? ମାନେ ସିଏ ଯୋଉ ଷ୍ଟାଣ୍ଡାର୍ଡ, ସେ ଯୋଉ ଗୋଲ ବୃନ୍ଦାବନର ଯୋଉ ଷ୍ଟାଣ୍ଡାର୍ଡଟା କହିଲେ, ଗୁରୁଟା ଗୁରୁତ୍ୱଟାକୁ ଏଠି ଦେଇଥିଲେ ସେଟା ବି ବୁଝିପାରିଲେ। ମାନେ ଗୁରୁ ପୂଜା ହେଇଛି, ଗୁରୁଙ୍କର ସେବା ହେଇଛି, ସେମାନେ ସମସ୍ତେ ଭଲ ସ୍ଥିତିରେ ଅଛନ୍ତି, କିଏ ଖଣ୍ଡା ଭିତରେ ନାହାନ୍ତି, କିନ୍ତୁ ସେ ଗୋଲକ ବୃନ୍ଦାବନ ଷ୍ଟାଣ୍ଡାର୍ଡ ଆଣିଥିଲେ, ତାଙ୍କର ସ୍ୱରଟା କେହି ଜାଣିପାରିଲେ। ଆସୁ ଯିବା ପୂର୍ବରୁ ସେ କହିଦେଇଗଲେ ହନୁମାନ ଗୁରୁଦେବ କୁହନ୍ତି ହନୁମାନ ନିଜ ମାଇଣ୍ଡ ସାର୍ କିଏ ମୋର ଶିଷ୍ୟ ନୁହଁନ୍ତି, ଆଉ କେହି ଶିଷ୍ୟ ଦେଖନ୍ତୁ ଦେଖା ଦେଇଥିଲେ କେମିତି? ଆଉ ସେମାନେ କେତେ ସବୁ ଭକ୍ତିରେ ବହୁତ ଆଡ଼ଭାନ୍ସ ସ୍ୱର, କେହି ଶିଷ୍ୟ ଏମିତି କାଟିଦେଲେ? ମାନେ ତାଙ୍କର ଯୋଉ ଷ୍ଟାଣ୍ଡାର୍ଡ ସେ ମଞ୍ଜୁରୀ ନା, ଆରେ ଇଏ ଗୋଲକ ବୃନ୍ଦାବନ ଯୋଉ ଷ୍ଟାଣ୍ଡାର୍ଡ ଇଏ ବୁଝିପାରିଲେ, କିନ୍ତୁ ତାଙ୍କ ଦୃଷ୍ଟିରେ ଏମାନେ କ୍ରିଟିସାଇ କରୁନାହାନ୍ତି, ଏମାନେ ବହୁ ଗୁଣରେ ସମସ୍ତେ ଏଲିଭେଟେଡ୍ ସୋର୍ସ, କିନ୍ତୁ ସିଏ ମଞ୍ଜୁରୀ ତାଙ୍କ ତୁଳନାରେ ଏମାନେ ତାଙ୍କ ସ୍ଥିତିରେ ସେଠୁ ସେତେବେଳେ କହିଲେ ସବୁ ମିଶିଗଲେ, ମିଶିଯାଇ କହିଲେ ଭକ୍ତି ଠାକୁର ଆଶ୍ଚର୍ଯ୍ୟ, ଆରେ ଏମାନେ ବି ଆଧିକ୍ୟତା ଲଗେଇଦେଲେ। ସେଠୁ କହିଲେ ସିଏ ମୋତେ ମୋ ଗୁରୁଙ୍କ ସେବାରେ ସାହାଯ୍ୟ କରୁଛି, ମହାପ୍ରଭୁ ମିଶନରେ ସାହାଯ୍ୟ, ତାର କାର୍ଯ୍ୟଟା କି ଜଣେ କରିପାରିବ ମୋତେ ବାହାର କରିଦେବି, କିଛି ଅସୁବିଧା ନାହିଁ। ତୁମେ ଭାବିବ ମୋର ବ୍ୟକ୍ତିଗତ ଭାବରେ କାହା ପ୍ରତି ଆସକ୍ତି ରହିଛି? ଜଣେ ସାଧୁର ବ୍ୟକ୍ତିଗତ ଆସକ୍ତି କାହା ପ୍ରତି ନାହିଁ, ସାଧୁର ଯାହା ପ୍ରତି ଗୋଟେ ଭଲ ଆସକ୍ତି ଥିବ ତାର ଦେଖିଯିବ, ତାର ଗୁଣଟା ସେବାଟା ସେ ଭଗବାନଙ୍କର କୃଷି ତୁମେ ସାଧୁର ଆସକ୍ତି। ସାଧୁର ଏମିତି ଗୋଟେ କିଛି ବଢିଲି ଆସି ମୋ ଶିଷ୍ୟ ବା ମୋତେ ଭଲ ପାଉଛି, ସାଧୁ ସେମିତି ନୁହନ୍ତି, ସାଧୁ କେବଳ ଗୋଟେ ଜିନିଷ ଦେଖନ୍ତି ଇଏ ଭଗବାନଙ୍କର ସେବାଟା ଠିକ ସେ କରୁଛି କି ନାହିଁ, ଯେଉଁଥିରେ ତାର କଲ୍ୟାଣ ହବ ସେ ଶାନ୍ତିରେ ରହିବ, ସାଧୁ ସେଥିପାଇଁ ସାଧୁ ଏମିତି ନୁହେଁ ଗୋଟେ ବଢିଲେ ରିଲେସନସିପ୍ ଦେଖି ସେ କାହାକୁ ଭଲ ପାଏ ସେମିତି କିଛି ମାନେ, ସେ ସାଧୁ ପାଖରେ କି ପ୍ରିୟ ନାହାନ୍ତି, ତୁମେ କେବେ ଭାବନ୍ତି ସାଧୁଙ୍କର ସବୁବେଳେ ପ୍ରିୟ ହେଇକି ରହିଯିବ? ନାହିଁ, ଭୁଲ ଧାରଣ, ସାଧୁଙ୍କର କିଏ ପ୍ରିୟ ନୁହନ୍ତି, କିଏ ଅପ୍ରିୟ ନୁହନ୍ତି, ଯିଏ ସେବା କଲା ସିଏ ଭଲ, ତୁମକୁ କେବେ ଗୋଟେ ଗୁରୁ ବ୍ରାଣ୍ଡ ଦେବେନି ଯେ ତୁମେ ଗୋଟେ ଭଲ ଡିସାଇପଲ୍ ବୋଲି, ନାହିଁ ଏଇଟା ହେଇପାରିବନି, ତୁମେ ସେମିତି କେବେ ପାଇପାରିବନି, ସେ ଆଶା କର, ତୁମେ ଯାହା କଲେ ଗୁରୁ ସ୍ୱୀକାର କରିବନି, କେବଳ ଗୋଟିଏ ଜିନିଷ ତୁମେ ଗୁରୁକୃଷ୍ଣଙ୍କ ମିଶନରେ ସାହାଯ୍ୟ କରୁଛ କି ନାହିଁ, ଭଗବାନଙ୍କ ସେବା କରୁଛ କି, ଯିଏ କଲା ସିଏ କରିବ, ଭକ୍ତିଟାକୁ ସେୟା କହିଲେ ମୁଁ ତ ଘଟେଇ ଦେବି, ତ ବାହାର କରିଦେବି, ତା କାର୍ଯ୍ୟଟା ତୁମେ କରିପାରିବ, ସେ ମୋ ଗୁରୁଙ୍କର କାର୍ଯ୍ୟଟା ଯୋଉ କରୁଛୁ ମହାପ୍ରଭୁ ତୁମେ କରିପାରିବ, ଯଦି କରିବ ତ ଘଟେଇ ଦେବି, ସମସ୍ତେ ନିସ୍ତବ୍ଧ ହେଲେ, ଆସ ତୁମେ ତା ଦୋଷଟା ଦେଖୁଛ କିନ୍ତୁ ମୁଁ ମୋ ଗୁରୁ ସେବାଟାକୁ ଦେଖୁଛି, ତା ଦେଖିକି ହେଇଗଲା କି ନାହିଁ, ଆ ଦେଖିକି ହେଲା, ଇନ୍ଦ୍ର ଦ୍ୱାରା ମାପିବା ପାଇଁ ଚେଷ୍ଟା କଲେ ଗୁରୁ, ଗୁରୁ ଏଇଟା କେମିତି ଶୋଉଛନ୍ତି, ଗୁରୁ ଏଇଟା କେମିତି କରୁଛନ୍ତି, ଏଇଟା ହବ ବଧ ଜୀବନ, ସେଇଟା ହୁଏ ତାର ମୃତ୍ୟୁର କାରଣ, ବଧ ଜୀବନ ମୃତ୍ୟୁର କାରଣ ଏଇଟା ଭକ୍ତି ଯୁଗରେ ଯୋଉ ମୃତ୍ୟୁର କାରଣ ଏଇଟା ଭକ୍ତି ଯୁଗରେ ସବୁବେଳେ ଶୁଦ୍ଧ ଭକ୍ତମାନଙ୍କର ବିଚାରରେ କିଛି ଗୋଟେ ଯୋଡ଼ିବା, ପ୍ରଭୁପଦ ଏଇଟା କେମିତି କଲେ କ'ଣ କଲେ, ଆରେ ନାଇଁ 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 କିଛି ଆଉ ଯୋଡ଼ାଯୋଡ଼ି କରନି, କିଛି ଯୋଡ଼ାଯୋଡ଼ି କର, କ'ଣ ତୁମେ ଜାଣିପାରିବ, ତୁମେ ସେ କୃପା କଲେ ତୁମେ ଜାଣିବ, ସେ କ'ଣ ସେ ତ ସେତିକି ତ ସରିଗଲା, ତୁମର ସ୍ପିରିଚୁଆଲ ଏଇଟା ଫିନିସ୍ ହେଇଗଲା, ନଷ୍ଟ ହେଇଯିବ, ରାଧିକ ବୁଦ୍ଧି ଆସିଗଲା, ଆଗର ଆଉ କ'ଣ ହେଲା, ସୁଖ ରାଗି ହେଲା, ମତୁଆ ମନୁଷ୍ୟ ମନୁଷ୍ୟ ଜ୍ଞାନ କରିଦେଲା, ଯଜ୍ଞ ଯାହା ପାଇଁ ଯଜ୍ଞ କରୁଛ ଯାହାଙ୍କ କୃପା ତୁମେ ସ୍ୱର୍ଗକୁ ଯିବ, ଯାହା ଦ୍ରବ୍ୟ ଦ୍ୱାରା ତୁ ଯଜ୍ଞ କରୁଛ, ଯେଉଁ ମନ୍ତ୍ର ତୁମେ ଉଚ୍ଚାରଣ କରୁଛ, ସବୁ ସେ ବ୍ରହ୍ମଙ୍କର ସ୍ୱରୂପ, ତାଙ୍କୁ ଆଜି ମନୁଷ୍ୟ କାମ କଲ ଏଥିପାଇଁ ସେମାନେ ଫେରିଦେଲେ, ଶୁଣିଲେନି, କର୍ଣ୍ଣପାତ ବି କଲେନି, ସଖାମାନେ ପୁରା ନିରାଶରେ ସ୍ୱର ଫେରି ଆସିଲେ, ଆସି କୃଷ୍ଣଙ୍କୁ କହିଲେ, କାନା ଏ ବ୍ରାହ୍ମଣ ମାନେ ଏମିତି କହୁ ସୁନ୍ଦର ବେଦମନ୍ତ୍ର ଉଚ୍ଚାରଣ କରୁଛନ୍ତି, ହୃଦୟ ସୁନ୍ଦର, ହୃଦୟଟା ସୁନ୍ଦର, ଅନ୍ତରଟା ସୁନ୍ଦର ହବା ଦରକାର, ବାହାରେ କ'ଣ ଅଛି? ଭଗବାନ ବାହାରଟା ଦେଖିବେନି, ବାହାରଟା ଦେଖିକି ଗୋଟେ ସ୍ତ୍ରୀ, ଗୋଟେ ପୁରୁଷ, ସନ୍ନ୍ୟାସୀ, ଗୋଟେ ଗୃହସ୍ଥ, ଭଗବାନ ଏଇଟାକୁ ଦେଖିକି ନେବେନି କାହାକୁ, ଭଗବାନ ଅନ୍ତରଟାକୁ ଦେଖିବେ, ସେ ଅନ୍ତର ଯେ ଭିତରେ ଅଛ, କିଏ ଅନ୍ତରକୁ ସତ୍କାର ଅନ୍ତର ନିର୍ମଳ, କିଏ ଅନ୍ତର ଭିତରେ ଭଗବାନ ସବୁ ଡାକିପାରୁଛି, କିଏ ତାର ଯୋଗ୍ୟତା ଅଯୋଗ୍ୟତାକୁ ଜଣେଇ ପାରୁଛି, କିଏ ସବୁ ସମର୍ପଣ କରିପାରୁ, ତାକୁ ହିଁ ଭଗବାନ ଧରିକି ନେଇ ପଳେଇବେ, ସେଥିରେ କିଛି ସମ୍ପର୍କ ନାହିଁ, କେହି କେହି ନିରାଶ ହେବାର ନାହିଁ, ହୃଦୟଟାକୁ ଶୁଦ୍ଧ କରିବାର ଅଛି, ଯିଏ ଯେଉଁ ସ୍ଥିର ହଉଛି। ହରେ କୃଷ୍ଣ ଜୟ ଗୋଧରାସ ଭାଗବତ ମୁଖୀ ଜୟ ଶ୍ରୀ ପ୍ରଭୁପାଦ ଗୁରୁଦେବ ମୁଖୀ ଜୟ ଗୋ ପ୍ରମାଣ।